अद्वैत गदाधर शिवासादि श्री गौरभक्त वृंद हरे कृष्णा कृष्णा हरे 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 राम 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 हरे हरे अजानुलंबित भुज कनकावदातो संकीर्तने कपितरो कमलायताख्यो विश्वंबर द्विजवरो जुगधर्मपालो वंदे जगत प्रिय करो करुणावतारो वंदे जगत प्रिय करो करुणावतारो वंदे जगत प्रिय करो करुणावतारो ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय
ଗତକାଲି ଆମେମାନେ ଶ୍ରବଣ କରୁଥିଲେ ବିଶେଷ କରି ଭୀଷ୍ମଦେବ ଯୁଧିଷ୍ଠିର ମହାରାଜଙ୍କୁ ରାଜଧର୍ମ ସ୍ତ୍ରୀ ଧର୍ମ ଭାଗବତ ଧର୍ମ ଏବଂ ସମସ୍ତ ଧର୍ମର ବିଭାଗ ଗୁଡ଼ିକୁ ଆଲୋଚନା କରିସାରିଲା ପରେ ବର୍ତ୍ତମାନ ଆମେ ଏହି ଶ୍ଳୋକରେ ହିଁ କଥା ବିଶ୍ରାମ ଦେଇଥିଲେ। तद उपसंभूत गीर सहस्रण विमुक्त संग मनो आदि पुरुषे तो उपसंभूत गीर जो धर्म वचन प्रदान करुले सहस्रणी सहस्र धर्म वचन प्रदान करुले जे सहस्र रथी मान स्वपक्ष रथी मान युद्ध सुरक्षा दिखती से भीष्मदेव आज कौन कले ना वचन को उपसंभूत बंद कर किसी कहले ना ଏବଂ ବିମୁକ୍ତ ସଂଗମର ଆଦି ପୁରୁଷେ ବିଲକୁଲ ମାନେ ମନ ସମସ୍ତ ପ୍ରକାର ଧାରଣା ଯେତେ ପ୍ରକାର ଅନାସକ୍ତ ଭାବ ଯାହା କୁହାଯାଏ କୌଣସି ଆସକ୍ତି ନାହିଁ ବିଲକୁଲ ମନରୁ ଅନାସକ୍ତ ଭାବ ରଖି କେଉଁଠି ରଖିଲେ ମନକୁ ଆଦି ପୁରୁଷେ ଏବଂ ଆଦି ପୁରୁଷ ଭଗବାନଙ୍କ ନିକଟରେ ରଖିଲେ କୌଣସି ନିରାକାର ସ୍ୱରୂପରେ ରଖିଲେ ନା ଏବଂ ଯେଉଁ ଆଦି ପୁରୁଷଙ୍କ ନିକଟରେ ମନ ରଖିଲେ ସେ ପ୍ରଭୁ ହେଉଛନ୍ତି ସ୍ୱୟଂ କୃଷ୍ଣ କୃଷ୍ଣ ଲସତ୍ ପଟେ ଚତୁର୍ଭୁଜେ ଚତୁର୍ଭୁଜ ସ୍ୱରୂପ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଯଦିଓ ସେ ପ୍ରଥମରୁ ପ୍ରାର୍ଥନା କରିଥିଲେ ହେଉଛନ୍ତି ଆଦି ପୁରୁଷ ଏସୋ ନାରାୟଣ ସାକ୍ଷାତ ଆଦ୍ୟୋ ଭଗବାନ ପୁଣି ଆଦ୍ୟୋ ନାରାୟଣ ସାକ୍ଷାତ ସେ ଆଦ୍ୟ ନାରାୟଣ ଜାଣନ୍ତି ପୁଣି ବି ଚତୁର୍ଭୁଜ ରୂପରେ ପ୍ରଭୁଙ୍କୁ ଦର୍ଶନ ଦର୍ଶନ କରୁଛନ୍ତି ଏବଂ ଲସତ୍ ପଟ ତାଙ୍କର ବସ୍ତ୍ର ତାଙ୍କ ଉପରେ ସମ୍ପୂର୍ଣ୍ଣ ମନକୁ ନିଯୁକ୍ତି କଲେ। କିନ୍ତୁ ଏଠି ଗୋଟେ ସୁନ୍ଦର ଜିନିଷ ଶ୍ଳୋକରେ ଅଛନ୍ତି, କାଲି କହିବାକୁ ସମୟ ହେଲାନି। ପୁରେ ସ୍ଥିତି ଅମିଳିତ ଦୃକ୍ ଗାଧାରରେ ପୁରେ ସ୍ଥିତି ଅଗ୍ରରେ ଠିଆ ହୋଇଥିଲେ କିଏ ନା ଭଗବାନ କୃଷ୍ଣ। ତାଙ୍କ ଉପରେ କ'ଣ କଲେ, କିଭଳି ତାଙ୍କର ଦୃଷ୍ଟି ରଖିଲେ, କିଭଳି ସିଦ୍ଧସ୍ୱାମୀ କହୁଛନ୍ତି, ଅନ୍ୟତଃ ପ୍ରତ୍ୟାହୃତା ଅମିଳିତି ଦୃଗେବ ଚକ୍ଷୁଷି ସ୍ପଷ୍ଟ ଉନ୍ମିଳିତ ବ୍ୟବ୍ୟାଧାରାୟତ ଆନଖ ଶିଖ ପ୍ରବେଶ ମାସ ପ୍ରବେଶ ମାସ ଅନ୍ୟ ବସ୍ତୁରୁ ସମ୍ପୂର୍ଣ୍ଣ ମନକୁ ପ୍ରତ୍ୟାହୃତ କରି ଏବଂ ମନର ଅନାସକ୍ତ ଭାବ ଭଗବାନ ଯେଉଁ ଦଣ୍ଡାୟମାନ ହୋଇଛନ୍ତି ଚକ୍ଷୁରେ ବିଲକୁଲ ବିସ୍ପାରିତ ଚକ୍ଷୁରେ ଯଦି ସରସଜ୍ଜାରେ ଶୟନ କରିଛନ୍ତି ଚକ୍ଷୁକୁ ଉନ୍ମୋଚନ କରି ଆନଖ ଶିଖ ନଖଠାରୁ ପୁରା ମସ୍ତକ ପର୍ଯ୍ୟନ୍ତ ସବୁ ଦର୍ଶନ କଲେ। ଆଚ୍ଛା ଆପଣ ମୋତେ ଗୋଟେ ସନ୍ଦେହ, ମୋତେ କିଛି ସମାଧାନ କରିପାରିବେ, ଭୀଷ୍ମଦେବ ସରସଜ୍ଜାରେ ଶୟନ କରିଛନ୍ତି ମାନେ ସେ ତ ଉଚ୍ଚାରେ ଥିବେ ନା ନିଶ୍ଚିତ, ଭଗବାନ ଶ୍ରୀକୃଷ୍ଣ ତ ତଳେ ଠିଆ ହେଇଛନ୍ତି ମାନେ ପାଦର ତାଙ୍କର ତଳେ ଥିବ ନା, ଭୀଷ୍ମଦେବ ପାଦ କେମିତି ଦେଖୁଥିଲେ, ମୁଁ କିଛି ସମାଧାନ ହିଁ କରିପାରିଲି। ମୁଁ ଭାବିଲି ପ୍ରଭୁଙ୍କର ଇଚ୍ଛା ଦି ପ୍ରଭୁ ପ୍ରଭୁଙ୍କର ଇଚ୍ଛା କ'ଣ, ପ୍ରଭୁ ଦଣ୍ଡାୟମାନ କିଭଳି ହେଇଥିବେ କି ପ୍ରଭୁ କରୁଣାରେ ତାଙ୍କର ଏସବୁ ଦର୍ଶନ ଦେଇଥିବେ, ମୁଁ ସେ ସମାଧାନ କିଛି କରିପାରିଲିନି। ଯାହା ହଉ ନଖରୁ ଆରମ୍ଭ କରି ନଖଚନ୍ଦ୍ର ନିକଟରୁ ଆରମ୍ଭ କରି ମୁଖଚନ୍ଦ୍ର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭୀଷ୍ମଦେବ ଦର୍ଶନ କଲେ ଏବଂ ମନକୁ ସମ୍ପୂର୍ଣ୍ଣ ଆବିଷ୍ଟ କଲେ, ଅନାସ ମନରୁ ଅନ୍ୟ ସମସ୍ତ ଭାବ ଦୂର କରି ଏବଂ ଆଜି ଶ୍ଳୋକରେ ତାଙ୍କର ଶେଷ ଅବସ୍ଥା ବର୍ଣ୍ଣନା କରିଛନ୍ତି ସୁତ ଗୋସ୍ୱାମୀ ସନକାଦି ମୁନିମାନଙ୍କୁ। ବିସୁଦୟା ଧାରଣାୟତ ଶୁଭ ସ୍ତଦିକ୍ଷୟ ବାସୁ ଗତାୟୁଧ ନିବୃତ ସର୍ବେନ୍ଦ୍ରିୟ ବୃତ୍ତି ବିଭ୍ରମ तुष्टैव जन्यं विश्वजन जनार्दनम तुष्टि स्तुति आरंभ कले एवं जनार्दन को जनार्दन अर्थ प्रभुपाद जी महाराज लिखुचंदी जी प्रत्येक जीव को कंट्रोल करती जनार्दन भगवान को स्तुति आरंभ करेंगे कि स्तुति आरंभ करवा पूर्व अवस्था कौन कहते ना विशुद्धया धारणा धारणा ये जो अनासक्त भाव जो प्रभु को प्रभु निकट मती रखी प्रभु रूप निकट मती रखी विशुद्ध बिल्कुल ही शुद्ध भाव कारण प्रभु निकट मन टाक संपूर्ण भाव आविष्ट कर अन्य भाव कौन इंद्रिय वृत्ति आज किसी ना इंद्रिय पूरा अंतवृत्ति रही बहिवृत्ति कि ना पूरा आविष्ट आत धारणा हत अशुभ तत् ईक्षण आशु अशुभ सब नष्ट कि तदीक्षण भगवान कृपा दृष्टि सब अशुभ नष्ट स्वामीपाद कहते अनयव विशुद्धया हतम शुभम जस्य सर अशुभाव नष्ट कि अनयव विशुद्धया आगे विशुद्ध कारण तांकर धारणा बिल्कुल जहाँ कहते विशुद्ध धारणा थी अनासक्त भाव में मनर कौन वृत्ति नाला इंद्र मान वृत्ति नाला प्रभु रूप से आविष्ट थे तस्य श्रीकृष्ण से इक्षया कृपा दृष्टि गत आयुध श्रम जस्य केवल भगवान कृपा दृष्टि करदे युद्ध जो श्रम करते भीष्मदेव समस्त किसी क्लेश भगवान दूर हो ठीक एडजस्ट गोटे एडजस्ट कर छाड़दे आम तो माइक्रोफोन पशे स्टैंड अच्छा इंद्रिय मान वृत्ति किभली थी अते निवृत सर्वेन्द्र वृत्ति नाम विभ्रम निविदा भ्रमणम जस्मात् स इंद्रिय मानकर वृत्ति बिल्कुल सब आड़ निरोध कर दे थी इंद्रिय गोटे इंद्रिय भोग वृत्ति जमी इंद्रिय बर्तमान चाहूँ किसी देखापी आंद्रियर वृत्ति आगे प्रेरण कै इंद्रिय वृत्ति गुड़क रोध रोध करवा बड़ कष्ट जड़े प्रभुंर नाम भजन कीर्तन ए आविष्ट नंद्रिय वृत्ति को भक्ति आवेश मनोजस्मिन जहाँ कह भक्ति द्वारा मनटा आविष्ट हेले इंद्रियर वृत्ति गुड़िक रुद्ध हम मान इंद्रियर वृत्ति अच्छी ना से सब गोटे दिग खोजुए क्यों भोग मिल निवृत सर्वेन्द्रिय वृत्ति नाम सब इंद्रिय वृत्ति को निवृत्त करदे विभ्रम विविध भ्रमण इंद्रिय मान जो विभिन्न भिन्न इपरिक उपदेश देते युधिष्ठिर महाराज को विभिन्न धर्म उपदेश देते से निवृत्त हो गए पूरा भगवान निकट निविष्ट हो गले निविष्ट कौन कले ना तुष्ट स्तुति आरंभ करेंगे तुष्ट भगवान स्तुति करेंगे क्या भगवान नाम ये जनार्दन ये सबू जीवन कंट्रोलर तांकु स्तुति करछन् वर्तमान भीष्मदेव स्तुति आरंभ ही हेबे श्री भीष्म उवाच इति मति रूपकल्पिता वितृष्णा भगवती सात्वत पुंगवे विभोम्नि स्वसुखम उपगते क्वचित विहर्तुम प्रकृतिम उपेसु जद भव प्रभाः भीष्मदेव प्रथम स्तुति सबठू बड़ जिनिस भीष्मदेव प्रथम श्लोक रे कहछन्ति मु भगवान को कौन अर्पण करुच्ची विश्वनाथ चक्रवर्ती ठाकुर एत सुंदर टीका ही प्रदान कर चक्रवर्ती कहते इति मम आयु समाप्ते भीष्मदेव स्तुति करुँचं प्रथम आप मन रखिए भीष्मदेव पूरा बिल्कुल अफिल मुड जहाँ प्रभुपाद जी कहते आवेदपूर्ण प्रार्थना कहतु भगवान किए सम्मुखें पाइब पुणी शेष समय प्रभु दर्शन देखते कृपा करी से किए आवेगपूर्ण भाव प्रभु को न डाकब कौन कहते इति मम आयुष समाप्ते मति भगवती उपकल्पिता मोर मति को मोर आयुष समाप्त हो चक्रवर्ती कहते भीष्मदेव कहते मोर आयुष समाप्त काल में मोर मति मति शब्द अर्थ प्रभुपाद लिखिंट फिलिंग एंड विलिंग मनर गति मनर भावना सबकि रुद्ध करी सबकि प्रभु निकट उपकल्पिता मती को प्रदान कले मती को निजुक्ति कले एवं मत प्रभु मोर प्रभु मद मद अंत काले कृपा परवर्षेय मोर अंत काल रे कृपा परवर्षेय आसछन मो निकट को
मत समीप आगते किंचित उपायन दातम उचितम प्रभु मो निकट को आर अंत समय मुझे किसी तक उपहार देवा दरकार ना कितने बड़ कोमल हृदय साधुर देखते कितने बड़ कोमल हृदय जो भीष्मदेव केवल भगवान तो यहाँ परवर्ती श्लोक शुणी महाभारत रु भगवान तृतीय दिन में जहाँपाई चक्र को आह्वान करते भयंकर सिंह भाई भीष्मदेव युद्ध क्षेत्र में दंडायमान है मान ही सिंह जो भाई अरण्य भितर को प्रवेश कले जिते हस्ती मृग जिते वन्य प्राणी था भयर धावित हमें भीष्मदेव से भाई जहाँ बाह्य रूप एत भयंकर हृदयटा के कोमल सी बर्तमान कौन कहते ना मोर अंत समय मो प्रभु कृपा कर मो निकट को आंतु मत तो कि उपहार देवा उचित ना कि मोर एभली दशा से निजे कहते चक्रवाद कहते तत्र संप्रति किंतु मोर अवस्था कौन मम अहंतास्पद ममतास्पद मध्य मोर ममता अच्छे बिल्कुल भगवान प्रति मोर प्रीति अच्छी कि महंता मो सरसज्जार शयन कर मृत्यु मत अपेक्षा कर रही मुझे कौन उपहार देवी आभयर मध्य समीचीन किमपि अन्न्य आसीति कौन उपहार दे मो निकट कौन अच्छे मो निकट कि ना कितने कोमल हृदय भीष्मदेव एवं कहते हेतु रे सम्मतिर उपायनम तुन कल्पिता मो निकट प्रभु किसी ना मो मनटा को आपन को अर्पण कर भगवान को सब बड़ उपहार दे मन मन को भगवान निकट लगे भगवान को उपहार दे गोपी मान देते आप कहतु भीष्मदेव का तुलना करेंगे जो गोपी मैंने केवल भगवान को सबकि भगवान तेत चिंता करुले आप कहतु भीष्मदेव निस्वार्थपर स्थित जो स्तुति करगवान कौन देवे जो भगवान गोपी मान उद्धव हाथ धरिकी गोपी मान निकट को प्रेरण करान मन मनस्का मत प्राण मदर्थे त्यक्त देहिका मन मनस्का भगवान विकुल जो मन मनस्का गोपी मान एत व्याकुल क्यों मनटा को प्रदान कर तान मन मनस्का मत प्राण मदर्थे त्यक्त देहिका मामे व दैत प्रश्न मात्मना मनसागता मन मनटा को गोपी मान अर्पण कर देते कि मन पर भी आउ कि अर्पण कर देह को भी अर्पण कर सबकि अर्पण कर देते गोपी मान कि भीष्मदेव एभली अवस्था मनटा को अर्पण करदे मन को भगवान को उपहार रूप से भगवान तर कौन ऋण सुझे गोपी मैंने मन को देले भगवान तो ऋण सुझि पारे निज मुखर कहले न पारायण निरवध्य संयुजा मु मनटा को गोटे जगह एडजस्ट कर आप कथा कह गोटे साउंड खराब हो भल हो बास गोटे साउंड हरे कृष्ण बड़ा साउंड हरे कृष्ण हरे कृष्ण ना हरे कृष्ण ठीक है तुम्हें एडजस्ट कर जहाँ भल खराब गोटे रखते छाड़ दे पड़े जी बास मनटा को गोपी मान अर्पण करते विशेषकर सबकि अर्पण करते मन मनस्का मत प्राण मदर्थे त्यक्त देहिका प्राण देते देह देते सबकि भीष्मदेव ये युद्ध क्षेत्र में सरसज्जार मन को आज अर्पण करहार ऊपर देखें भगवान जो गोपी मान ऋण सुझी पारे ना विशेषकर सी तो महाप्रभुर उपर आसी बार बार भक्त को ही प्रशंसा कले कि कार्यपाई ही मन भगवान सब बड़े भक्त निकट ऋणी हो जाते कृष्ण लीलार ऋण सुझी पारे भक्त ऋण आप कहतु भगवान भीष्मदेव ऋण किपल सुझीदेवे हाँ भीष्मदेव ऋण सुझीदेवे सीना गोपी मान ऋण सुझी पारे निज मुखर तो मना कले ना मुण सुझी पारि कारण गोपी मैंने मन अर्पण कर देमना मनसा गता आनटा भक्त सबु बड़ संपत्ति हूँ मन जो मतीटा को प्रभु को अर्पण करदेव यहाँ श्रेष्ठ उपहार से भगवान कह मन मना भव मनटा को मो निकट लगा एवं भगवान ଆପଣ ଯଦି କିଛି ବି ବିଶେଷ କରି ସେବା କରୁଛନ୍ତି, ବିଶେଷ କରି ମହାପ୍ରଭୁଙ୍କର, ଭଗବାନ ବହୁତ ଋଣୀ ହେଇଯାନ୍ତି, ଭଗବାନ ଆପଣଙ୍କୁ ବିକିଦେବେ। କୃଷ୍ଣ ରୂପରେ ତ ସେ ଐଶ୍ୱର୍ଯ୍ୟମୟ ବିଶେଷ କରି ପୋଷ୍ଟ ରହିଲା ନା କିଛି, ଭଗବାନଙ୍କର କୃଷ୍ଣ ମାଧୁର୍ଯ୍ୟମୟ ହେଲେ ସୁଦ୍ଧା କିଛି ପୋଷ୍ଟ ଅଛି ନା, ମୁଁ ଭଗବାନ, ବ୍ରହ୍ମାଜୀ ଶିବଜୀ ସ୍ତୁତି କରନ୍ତି, ସବୁବେଳେ ନିଜର ସ୍ଥିତି ରହିଲା, କିନ୍ତୁ ମହାପ୍ରଭୁଙ୍କ ଲୀଳାରେ ଭକ୍ତ ଭାବରେ ଆସିଲେ। କିଛି ଯଦି କେହି ବି ସେବା କରନ୍ତି, ମହାପ୍ରଭୁ ନିଜକୁ ବିକ୍ରି କରିଦିଅନ୍ତି। ଆମେ ଯଦି ଭଗବାନଙ୍କୁ ମନଟାକୁ ଦେଇଦେବା, ବିଶେଷ କରି ମହାପ୍ରଭୁଙ୍କୁ, କ'ଣ ଫଳ ମିଳିବ କିଛି କୁହାଯାଇପାରିବନି। ଅଦ୍ୱୈତ ଆଚାର୍ଯ୍ୟ କେବଳ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ମହାପ୍ରଭୁ ଦେଖିବା ପାଇଁ, ସବୁ ସମୟରେ ଆସନ୍ତି ନା ମହାପ୍ରଭୁଙ୍କୁ ଏଇ ରଥଯାତ୍ରା ସମୟରେ ଦର୍ଶନ କରିବା ପାଇଁ। ଯେତେବେଳେ ଫେରିକି ଯାଉଛନ୍ତି, ମହାପ୍ରଭୁ ଭୋଉ ହୋଇ କାନ୍ଦୁଛନ୍ତି। ଦେଖନ୍ତୁ, ଭଗବାନଙ୍କୁ ଯିଏ ମନ ଅର୍ପଣ କରିବ ସେ ତ ବହୁତ ବଡ଼ କଥା। ମହାପ୍ରଭୁଙ୍କ ପାଇଁ କେବଳ ମହାପ୍ରଭୁ ନିଜ ମୁଖରେ କହୁଛନ୍ତି, ଅଦ୍ୱୈତ ଆଚାର୍ଯ୍ୟ ତୁମେ ମୋ ପାଇଁ କେତେ କଷ୍ଟ କରି ସ୍ତ୍ରୀ ପିଲା ଛୁଆଙ୍କୁ ଧରି ଏତେ ଦୂରରୁ ଚାଲି ଚାଲି ଆସୁଛ, କିନ୍ତୁ ମୁଁ ଗୋଟେ ସନ୍ନ୍ୟାସୀ ଲୋକ, ମୁଁ ତ ବିଲକୁଲ ଏଠି ବସିଛି ହିଁ, କେବଳ ମୁଁ ତୁମ ପାଇଁ କିଛି କରିପାରୁନି। ଆଉ ମୋ ନିକଟରେ କିଛି ନାହିଁ, ମୋ ନିକଟରେ କ'ଣ ଅଛି? ଚୈତନ୍ୟ ଚରିତାମୃତରେ କୃଷ୍ଣ ସ୍ୱରାଜ ଗୋସ୍ୱାମୀ କହୁଛନ୍ତି, ମହାପ୍ରଭୁ କହୁଛନ୍ତି, ସନ୍ନ୍ୟାସୀ ମାନୁଷ ମୋର ନାହିଁ କିଛୁ ଧନ, ସନ୍ନ୍ୟାସୀ ମାନୁଷ ମୋର ନାହିଁ କିଛୁ କି ଦିଆ ତୋ ମାର ଋଣ କରିବି ଶୋଧନ, କି ଦିଆ ତୋ ଦେହ ମାତ୍ର ଧନ ତୋମାର କଲୁ ସମର୍ପଣ, ଦେହ ମାତ୍ର ଧନ ତୋମାର କଲୁ ସମର୍ପଣ, ତାହା ବିକାଇ ଯାହା ବେଚିତେ ତୋମାର ହେ ମନ, ତାହା ବିକାଇ ଯାହା ବେଚିତେ ତୋମାର ହେ ମନ। ଅଦ୍ୱୈତ ଆଚାର୍ଯ୍ୟ କେବଳ ଚାଲି ଚାଲିକି ଆସିଛନ୍ତି ମହାପ୍ରଭୁ ଦର୍ଶନ କରିବା ପାଇଁ, ମହାପ୍ରଭୁ ଏ କଥା କହୁଛନ୍ତି, ସନ୍ନ୍ୟାସୀ ମାନୁଷ୍ୟ ମୋର ନାହିଁ କିଛୁ ଧନ, ମୁଁ ସନ୍ନ୍ୟାସୀ ଲୋକ, ମୋର କ'ଣ ଧନ ଅଛି? ତୁମ ଋଣ କିଭଳି ମୁଁ ଅଦ୍ୱୈତ ଆଚାର୍ଯ୍ୟ ସୋଜିବି? ମୁଁ ବର୍ତ୍ତମାନ ଦେହ ମାତ୍ର ଧନ ମୋର କହିଲୁ ସମର୍ପଣ, ତୁମ ହାତରେ ମୋ ଦେହଟାକୁ ମୁଁ ବିକ୍ରି କରିଦେଲି, ଯାହା ଇଚ୍ଛା ମୋତେ ନେଇଯା, ଯେଉଁଠି ପାରେ ସେଇଠି ବିକି ଦିଅ। ଇତି ବଦାନ୍ୟ, ଇତି କାରୁଣମୟ ଅବତାର ଗୌରହରି, ନିଜକୁ ବିକ୍ରି କରିଦେଉଛନ୍ତି। ଆପଣ କୁହନ୍ତୁ, ସେ ଗୌରହରିଙ୍କ ନିକଟରେ ଯିଏ ମନକୁ ଦେବ, ଭଗବାନ ତାକୁ କ'ଣ ମହାପ୍ରଭୁ ଦେବେ ଆପଣ ବିଚାର କରନ୍ତୁ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଭୀଷ୍ମଦେବଙ୍କର ବିଚାର ବର୍ତ୍ତମାନ ମୋ ନିକଟରେ କିଛି ନାହିଁ, ହେତୁ ରେଶମ ମତିରେ ଏବ ଉପାୟନମ ତୁଇନ କଳ୍ପିତା, ପ୍ରଭୁ ମୁଁ କେବଳ ଗୋଟିଏ ମୋର ସମ୍ପତ୍ତି ଅଛି, ଏ ମନ, ଏହି ମୋର ଉପାୟ, ମୁଁ ଏଇଟା ଆପଣଙ୍କୁ ସମର୍ପଣ କଲି। ଭୀଷ୍ମଦେବ ଭଳି ଅତିରଥୀ ଏ ମହାରଥୀ ଆଜି ମନଟାକୁ ସମର୍ପଣ କରିଦେଲେ। ଏତେ କାର୍ଯ୍ୟ ପରେ ଯେଉଁ କୁରୁବଂଶର ସିଂହାସନକୁ ସୁରକ୍ଷା ଦେବା ପାଇଁ ସବୁକିଛି ସମୟ, ସବୁକିଛି ଆୟୁଷ, ସବୁକିଛି ଶକ୍ତି ନିଯୁକ୍ତି କରିଥିଲେ, ଶେଷରେ ତାଙ୍କର ଜୀବନର ଅନ୍ତିମ ଗତି ଦେଖନ୍ତୁ, ପ୍ରଭୁଙ୍କ ନିକଟରେ ମତିକୁ ଅର୍ପଣ କରିଦେଲେ। କିପରି ନା ଉପହାର ଦେଉଛନ୍ତି ଆଜି ମନଟାକୁ, ଏବଂ କାହାକୁ ଉପହାର ଦେଉଛନ୍ତି ନା, ଭଗବତୀ, ଏବଂ ଭଗବତୀ ଷଡ଼େ ସୂର୍ଯ୍ୟପୂର୍ଣ୍ଣ, ନାରାୟଣକୁ ଦେଉନାହାନ୍ତି ଚକ୍ରତିବାଦ କହୁଛନ୍ତି, କାରଣ ଭଗବତୀ ସାତ୍ୱତ ପଙ୍ଗବେ, ଯେଉଁ ମନଟାକୁ ଉପହାର ଦେଲେ ଭୀଷ୍ମଦେବ, ଭଗବତୀ ଭଗବାନଙ୍କୁ ଦେଲେ। ଚକ୍ରତିବାଦ ପ୍ରଶ୍ନ ଉଠାଉଛନ୍ତି, ଯଦି କେହି ପ୍ରଶ୍ନ ପଚାରିବେ, ଭୀଷ୍ମଦେବ ଆପଣ କାହାକୁ ମନ ଦେଲେ, କି ନାରାୟଣତ୍ୱରେ ପ୍ରସିଦ୍ଧେ, ଭଗବାନ ତ ନାରାୟଣ ବୋଲି ପ୍ରସିଦ୍ଧ, ଆପଣ କ'ଣ ନାରାୟଣକୁ ମନ ଦେଲେ କି? ନା, ନ ସାତ୍ୱତ ପୁଙ୍ଗବେ ଯଦୁକୁଳ ତୋ ସତ୍ୱିନ ପ୍ରସିଦ୍ଧ, ମୁଁ ସାତ୍ୱତ ପୁଙ୍ଗବକୁ ଦେଉଛନ୍ତି, ଯେ ଯଦୁକୁଳରେ ଅବତୀର୍ଣ୍ଣ ହୋଇଛନ୍ତି। ଭଗବାନଙ୍କର ଗୋଟିଏ ନାମ ସାତ୍ୱତ, ଆମେ କାଲି ସେ ଶୁକ କହୁଥିଲେ ନା, ତସ୍ମାଦ ଏକେନ ମନସା ଭଗବାନ ସାତ୍ୱତା ଅତି, ସାତ୍ୱତ ମାନେ ଭକ୍ତ, ତ ଉତ୍ପତ୍ତି, ସାତତ ଅର୍ଥ ଭକ୍ତି ଭକ୍ତ। ପ୍ରଭୁପାଦ ସାତତ ଅର୍ଥ ଭାବାର୍ଥରେ ଲେଖୁଛନ୍ତି, ଯେଉଁ ଯେଉଁ ଭକ୍ତମାନଙ୍କର କୌଣସି କାମନା ବାସନା ନଥାଏ, କେବଳ ଭଗବାନଙ୍କର ପ୍ରେମମୟୀ ପ୍ରୀତିମୟୀ ସେବା ଚାହାନ୍ତି, ସେମାନଙ୍କୁ ସାତତ କୁହାଯାଏ। ଲଭିଂ ସର୍ଭିସ୍, ଅନକଣ୍ଡିସନାଲ ଡିଭୋସନାଲ ସର୍ଭିସ୍, ସର୍ତ୍ତବିହୀନ ପ୍ରେମମୂଳକ ସେବା ଯେଉଁ ଭକ୍ତମାନେ କରନ୍ତି ସେମାନଙ୍କୁ ସାତତ କୁହାଯାଏ। କିନ୍ତୁ ଭଗବାନ ଭୀଷ୍ମଦେବ କାହାଙ୍କୁ ମତି ଦେଲେ ସାତତ ପୁଙ୍ଗବେ, ଶ୍ରେଷ୍ଠ ସାତତ, ସାତତ ମାନଙ୍କର ଯିଏ ଲିଡର ଭଗବାନଙ୍କୁ ଦେଲେ ମତି। ଆଚ୍ଛା, ନାରାୟଣ ତ ଭଗବାନ ବୋଲି ସର୍ବପ୍ରସିଦ୍ଧ ଯଦି କେହି ପ୍ରଶ୍ନ ଉଠାନ୍ତି, କାରଣ ବିଭୁମ୍ନି ବିଭୁମ୍ନି ମାନେ ଶ୍ରେଷ୍ଠ, ଆପଣ ସେ ନାରାୟଣକୁ ଦେଇଛନ୍ତି କି ନା? ବିଗତ ଭୂମା ଜସ୍ମା ତସ୍ମିନ୍ ଜମ୍ ପ୍ରେକ୍ଷା ଅନ୍ୟ ଜମ୍ ପ୍ରେକ୍ଷା ନତ୍ର ମହତ୍ତମ ନାସ୍ତି ଇତି ନାରାୟଣସ୍ୟ ବି ଅବତାରିଣ ଇତ୍ୟର୍ଥ। ଶ୍ରୀଧର ସ୍ୱାମୀ କହୁଛନ୍ତି, ଯାହାଙ୍କ ଅପେକ୍ଷା ଶ୍ରେଷ୍ଠ କେହି ନାହାନ୍ତି, ମତ ପରତର ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ, କିଞ୍ଚିତ ପରତତ୍ଵ ଅସମର୍ଦ୍ଧ ତତ୍ତ୍ଵ, ସେଇ ଭଗବାନଙ୍କୁ ମତି ଅର୍ପଣ କରି। ଆଉ ଯିଏକି ନାରାୟଣଙ୍କର ଯିଏ ହେଉଛନ୍ତି ସ୍ୱୟଂ ଅବତାରୀ, ନାରାୟଣ ମଧ୍ୟ ତାଙ୍କର ଅବତାର, ମୁଁ ତାଙ୍କୁ ମତି ପ୍ରଦାନ କରେ। ଶ୍ରୀଧର ସ୍ୱାମୀ ସିଦ୍ଧାନ୍ତ ଦେଲେ, ସେ ସାତତ ପୁଙ୍ଗବ ଆଉ ସେ ବିଭୁମ୍ନି, ଆଉ ସିଏ କ'ଣ କରନ୍ତି ଏଠି ଏଠି ଅବତରଣ ନା, ସ୍ୱସୁଖମ ସ୍ୱସ୍ୱରୂପ ଭୂତମ ପରମାନନ୍ଦମ ଉପଗତେ ପ୍ରାପ୍ତେ ବେଳତି। ସ୍ୱସୁଖ ଏଠି ଯେଉଁ କ୍ରୀଡ଼ା ଆସନ୍ତି, ଏଠି କ୍ରୀଡ଼ା କରନ୍ତି, ଲୀଳା କରନ୍ତି, ମାନବ ନୁହେଁ, ମାନବ ଆଉ ଭଗବାନଙ୍କ ଭିତରେ ଏତିକି ପାର୍ଥକ୍ୟ ଭଗବାନ ଭଗବତ ଗୀତାରେ ହିଁ କହିଛନ୍ତି। ମାନବ କହିପାରେ ଆଜିକାଲିର ଅଜ୍ଞ ମାନବ, ମୁଁ ଏ ମାନବ ସମାଜରେ ଯେଉଁ ରହୁଛି ଏଟା ଲୀଳା। ଗୋଟେ ଗୋଟେ ଲୋକ ତ ଆମକୁ ପ୍ରବଚନ ସରିଲା ପରେ କୁହନ୍ତି, ପ୍ରଭୁ କାହିଁକି ଆଉ ଆମକୁ ସୃଷ୍ଟି କରିଛନ୍ତି, ଆମେ ଏଠି ଲୀଳା କରୁଛୁ, ଏ ଛୁଆ ପିଲା ସଂସାର ନେଇକି ଆମେ ଲୀଳା କରୁଛୁ, ଭଗବାନ ସେଭଳି ଲୀଳା କରନ୍ତି ନା? ଏଠି ସେ କହୁଛନ୍ତି, ଯେଉଁ ପ୍ରଭୁଙ୍କ ନିକଟରେ ମୁଁ ମତି ଅର୍ପଣ କରୁଛି ସେ ଭଗବତୀ ସାତତ ପୁଙ୍ଗବେ ବିଭୁମ୍ନି, ଆଉ ସିଏ କ'ଣ କରନ୍ତି ଏଠି ଅବତରଣ କରନ୍ତି। ଭଗବାନ ଭଗବତ ଗୀତାରେ କହିଲେ, ଅଜୋପି ସନ୍ ଅବ୍ୟାତ୍ମା ଭୂତାନାମ ଈଶ୍ୱରପି ସନ୍ ପ୍ରକୃତି ସ୍ୱାମଧିଷ୍ଠାୟ ସମ୍ଭବାମି ଆତ୍ମ ମାୟା। ଭଗବାନ ଅଜ ଅବ୍ୟୟ ଭଗବାନ ଅଜୋପି ସନ୍ ଅବ୍ୟାତ୍ମା ଭୂତାନାମ ଈଶ୍ୱର, ଜୀବମାନଙ୍କର ସେ ଈଶ୍ୱର। ଏବଂ ସିଦ୍ଧର ସ୍ୱାମୀ ଲେଖୁଛନ୍ତି, କ୍ୱଚିତ୍ କଦାଚିତ୍ ବିହର୍ତ୍ତୁ କ୍ରୀଡ଼ତୁ ପ୍ରକୃତି ଯୋଗମାୟାମ ଉପୟେଷୁ ସ୍ୱୀକୃତିବତୀ ନ ତୁ ସ୍ୱରୂପ ତିରୋଧାନେନ ଜୀବବତ୍ ପାରତନ୍ତ୍ରମ ଇତ୍ୟର୍ଥ। ଜୀବ ଯେଭଳି ପରତନ୍ତ୍ର, ଜୀବ ଏ ଶରୀର ଛାଡ଼ିଲା ପରେ ତାର ଏସବୁ ଶରୀର ରହିବନି, ଏ ଶରୀର ରୂପ ବି ରହିବନି, ଏ ଗୁଣ ବି ରହିବନି, ଏ କର୍ମ ବି ରହିବନି, ସବୁ କିଛି ପରିବର୍ତ୍ତନ ଭଗବାନଙ୍କ ତା ନୁହେଁ, ସ୍ୱତନ୍ତ୍ର ଅବ୍ୟୟାତ୍ମା ସେହି ପ୍ରଭୁଙ୍କ ନିକଟରେ ମୁଁ ମତି ଅର୍ପଣ କରୁଛି। ପ୍ରଭୁପାଦ ଜୀ ମହାରାଜ ବହୁତ ସୁନ୍ଦର ତାଙ୍କ ଭାବାର୍ଥରେ ଦେଇଛନ୍ତି, ଯେ ଭୀଷ୍ମଦେବ ଏତେ ବଡ଼ ଯୋଦ୍ଧା ହେଲେ ସୁଦ୍ଧା ତାଙ୍କର ମନ ଏ କୃସିଂହାସନ କିଭଳି ସୁରକ୍ଷା ଦେବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ଆବିଷ୍ଟ ଥିଲେ ସୁଦ୍ଧା, କିନ୍ତୁ ଲାଷ୍ଟ ମୋମେଣ୍ଟରେ ସବୁ ମନର ବୃତ୍ତିକୁ ଫେରାଇ ଆଣିଲେ ଭଗବାନଙ୍କ ନିକଟକୁ, ସବୁ ରୁଦ୍ଧ କରିଦେଲେ, ସବୁ କିଛି ଚିନ୍ତା ଆଉ କଲେ ନା। ଜୟ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି, ଆଉ କାହିଁକି ତାଙ୍କର ଯେତେ ଶକ୍ତି ଥିଲା ସେ ଶକ୍ତିକୁ ପ୍ରୟୋଗ କରି ମନକୁ ନିବୃତ୍ତି କରି ସବୁ ବସ୍ତୁରୁ ପ୍ରଭୁଙ୍କ ନିକଟରେ ଲଗେଇଲେ, କାହିଁକି? ପ୍ରଭୁପାଦଜୀ କହୁଛନ୍ତି, କେବଳ ଶୁଦ୍ଧ ଭକ୍ତି ପାଇଁ। ବର୍ତ୍ତମାନ ଭୀଷ୍ମଦେବ ପ୍ରଭୁଙ୍କୁ ମତି ଅର୍ପଣ କରିଛନ୍ତି, ବର୍ତ୍ତମାନ ଦ୍ୱିତୀୟ ସ୍ତୁତି କହୁଛନ୍ତି, ଏ ଦ୍ୱିତୀୟ ସ୍ତୁତି କାହିଁକି କହୁଛନ୍ତି? ଏ ତ ସବୁଠୁ ସୁନ୍ଦର ସ୍ତୁତି, ଏ ମହାରାଜ ଯଦି ଏଠି ଏ ଗୋଟିଏ ଶ୍ଳୋକ ଉପରେ କେବଳ ଗୋଟିଏ ଶବ୍ଦକୁ ହିଁ କହିବେ ତ ସାଧିନ କହିବେ, କାରଣ କୃଷ୍ଣଙ୍କ ରୂପ ହିଁ ବର୍ଣ୍ଣନା କେବଳ ଏତେ ପ୍ରଚୁର ସୁନ୍ଦର ମାନେ ଏ ଶ୍ଳୋକ। ସ୍ୱାମୀପାଦ କହୁଛନ୍ତି, ମୁଁ ପ୍ରଥମେ ସ୍ୱାମୀପାଦଙ୍କର ଟୀକା କହି ଏ ଶ୍ଳୋକର ଅର୍ଥଟାକୁ ଆପଣଙ୍କୁ କହୁଛି, ଇଦାନୀ ଶ୍ରୀକୃଷ୍ଣ ମୂର୍ତ୍ତି ବର୍ଣ୍ଣୟନମ ରତି ପାର୍ଥେ, ଯେଉଁ ରତି ପ୍ରାର୍ଥନା କରୁଛନ୍ତି ପ୍ରଭୁଙ୍କ ନିକଟରେ, ଯେଉଁ ମତି ପ୍ରାର୍ଥନା କରୁଛନ୍ତି, ସେ ପ୍ରଭୁଙ୍କ ରୂପ କିଭଳି ଓ ନିରାକାର ନା, କି ବିଭୁମ୍ନି ପୁଙ୍ଗବେ ସାତତେ, ଏସବୁ ଯାହା ସବୁ ସାତତ ପୁଙ୍ଗବେ ଯେଉଁ ଯାହା ସବୁ କହିଲେ, ଭୀଷ୍ମଦେବ ବିଲକୁଲ ନିରାକାର ସ୍ତୁତି କରୁନାହାନ୍ତି, କେତେ ସୁନ୍ଦର କ୍ଲିୟର କଟ୍ ଆଇଡିଆ ଦେଉଛନ୍ତି ଭୀଷ୍ମଦେବ। ଦେଖ ଭକ୍ତ କାହାକୁ ସ୍ତୁତି କରିବା ଦରକାର, ତ୍ରିଭୁବନ କମନ ତମାଲ ବର୍ଣ୍ଣମ ରବିକର ଗୌରବ ବରମ୍ବର ଦଧାନେ। ମୁଁ କେବଳ ଗୋଟିଏ ଏତିକି ରହୁଛି, ଆର ପଦ ମୁଁ ପରେ କହିବି, ତ୍ରିଭୁବନ କମନମ୍ ତମାଲ ବର୍ଣ୍ଣମ୍। ପ୍ରଥମେ ତ୍ରିଭୁବନ କମନ ଶବ୍ଦକୁ ଆମେ କହିବା, ତାର ପରେ ଯେ ଯୁଆଡ଼େ ଯିବା। ତ୍ରିଭୁବନ କମନମ୍, ତିନି ଭୁବନରେ ସବୁଠୁ କମନୀୟ ରୂପ। ସ୍ୱାମୀପାଦ କ'ଣ କହୁଛନ୍ତି ଶୁଣନ୍ତୁ। ତ୍ରିଭୁବନ କମନମ୍ ତ୍ରୈଲୋକ୍ୟମାବ ଏକମେବ କମନୀୟମ୍, ଏକମାତ୍ର ତିନି ଲୋକରେ କମନୀୟ ରୂପ। ଯତ୍ ବପୁ ଦଧାରେ ରତିମେ ଅସ୍ତୁ, ତିନି ଲୋକର ଏକମାତ୍ର ଯେଉଁ କମନୀୟ ରୂପକୁ ଧରିକି ଯେଉଁ ପ୍ରଭୁ ବପୁ ଧାରଣ କରି ମୋ ସମ୍ମୁଖରେ ଠିଆ ହୋଇଛନ୍ତି, ସେଇ ପ୍ରଭୁଙ୍କ ନିକଟରେ ମୋର ମତି ରହ। ଆଚ୍ଛା, ତିନି ଭୁବନରେ କମନୀୟ ରୂପ ମାନେ କୃଷ୍ଣଙ୍କ ରୂପ ନା? ତେଣୁ କୃଷ୍ଣଙ୍କ ରୂପ କୁହନ୍ତୁ, ଏ ଜଗତରେ କିଏ କାହା ରୂପ ପ୍ରତି ଆକର୍ଷିତ ହେଇଛି? ଆପଣଙ୍କ ରୂପକୁ ଆପଣ ଆକର୍ଷିତ ହେଇଛନ୍ତି ଭାଇ? ଆପଣ ରୂପକୁ ଆପଣ ମିରର ଦେଖୁଛନ୍ତି କାହିଁକି? ମୁଁ ବହୁତ ସୁନ୍ଦର, କିନ୍ତୁ ମୋ ରୂପଟା ସୁନ୍ଦର ମୋ ରୂପ ଭଲ ପାଇଁ ନୁହେଁ। ଆପଣ କିଛି ଚିନ୍ତା କରନ୍ତୁ, ଆପଣ ଯେଉଁ ସୁନ୍ଦର, ଏ ମୋ ମୁହଁଟା କେତେ ସୁନ୍ଦର ନା? କାହା ପାଇଁ? ଅନ୍ୟ ପାଇଁ। ଅନ୍ୟର ସୌନ୍ଦର୍ଯ୍ୟ ମୋ ରୂପଟାକୁ ଅନ୍ୟ ଉପଭୋଗ କରିବେ, ଅନ୍ୟ ଦେଖି ମୋତେ ଆନନ୍ଦିତ ହେବେ, କିନ୍ତୁ ମୋର ଉପଭୋଗରେ କିଛି କାମରେ ଲାଗିଲା ନା? କ'ଣ ଲାଗିଲା ମୋର କାମରେ? କିନ୍ତୁ ଭଗବାନଙ୍କ ରୂପ ଏତେ କମନୀୟ ରୂପ, ଭଗବାନ ନିଜ ଉପଭୋଗ କରିବା ପାଇଁ ପାଗଳ ହେଇଯାଉଛନ୍ତି, ଆଉ ଜଗତରେ କାହା କଥା କ'ଣ କହିବେ? ଆପଣଙ୍କ ରୂପକୁ ଆପଣ କେବେ କହୁନାହାନ୍ତି ମୋ ରୂପ ଏତେ ସୁନ୍ଦର, ମୁହଁ ତ ମାନ୍ଦର ଭଳି ମେକଅପ୍ ଫେକଅପ୍ ଲଗେଇ ସାରିଲା ପରେ। ଭଗବାନ ସୁନ୍ଦର, ମଣିଷ ହେଉଛି ବାନ୍ଦର। ମଣିଷ ଯେତେ ମେକଅପ୍ ଲଗେଇ କ'ଣ, ସେ ଯେତେ ଯେଉଁ କ'ଣ ସେ ବିୟୁଟି ପାର୍ଲରକୁ ଯାଉ ଯା, ସେ ହେଉଛି ବାନ୍ଦର, ଭଗବାନ ହେଉଛନ୍ତି ସୁନ୍ଦର। ଦେଖୁନ୍ ଜଗନ୍ନାଥ କୋଣ ପଣ୍ଡାମାନେ ନେବେ ବେଶ, ବଡ଼ ସିଙ୍ଗର ବେଶ ଦେଖିବେ, ଏମିତି ବସ୍ତ୍ର ଫିଙ୍ଗିଦେବେ ମାଳକୁ, ଖାଲି ଫିଙ୍ଗିଲା ହୁଏ ପୁଣି ବି ବେଶ ସରିଏ ତଳେ କର୍ପୂର ଆଳତି ଉଠିବ, ଲକ୍ଷ ଲକ୍ଷ ଭକ୍ତ ଏତେ ସୁନ୍ଦର ଡ୍ରେସ୍ ପିନ୍ଧି ଆସିଥିବେ, ସବୁ କୁଆଡ଼େ ବୁଡ଼ିବେ, ଏମିତି କରିଦେବେ, ନିଜ ଛୁଆକୁ ବି ଛାଡ଼ିଦେବେ। ଏ ବାନ୍ଦର ରୂପ, ବାସ୍ତବିକ ପ୍ରଭୁଙ୍କ ରୂପ ସୁନ୍ଦର। ତ୍ରିଭୁବନ କମନମ୍, ଆପଣ ଯେତେ ମେକଅପ୍ ନେଇକି ବିୟୁଟି ପାର୍ଲରରୁ ଫେରିଲା ପରେ ଅଇନା ଦେଖି ଦେଇକି ଆପଣ କେବେ କହୁନାହାନ୍ତି ମୋ ରୂପଟା ଏତେ ସୁନ୍ଦର, ମୁଁ କାହାକୁ ଦେଖେଇବିନି, ମୁଁ ଘର ଭିତରେ ରହିବି, ମୋ ରୂପଟାକୁ ମୁଁ ନିଜେ ଉପଭୋଗ କରିବି, ଆପଣ କହୁଛ? କହୁନାହାନ୍ତି ନା? ପ୍ରଭୁଙ୍କ ରୂପ ଏତେ ସୁନ୍ଦର କମନୀୟ ରୂପ, ପ୍ରଭୁ କହୁଛନ୍ତି ଏ ରୂପକୁ ମୁଁ ଆଉ କାହାକୁ, ମୁଁ ନିଜେ ଉପଭୋଗ କରିବି, ଏତେ ଆକୃଷ୍ଟ ହୋଇଛନ୍ତି ଚୈତନ୍ୟ ଚରିତାମୃତରେ କୃଷ୍ଣାସ୍କନ୍ଦ ଯୋଶନ କହୁଛନ୍ତି। କୃଷ୍ଣର ମାଧୁର୍ଯ୍ୟର ଏକ ସ୍ୱାଭାବିକ ବଲ, କୃଷ୍ଣର ମାଧୁର୍ଯ୍ୟ ସ୍ୱାଭାବିକ, କୃଷ୍ଣ ଆଦି ନର ନାରୀ କର ଏ ଚଞ୍ଚଲ, କୃଷ୍ଣ ଆଦି ନର ନାରୀ କର ଏ ଚଞ୍ଚଲ, ଶ୍ରବଣେ ଦର୍ଶନେ ଆକ ସଇ ସର୍ବ ମନ, ଶ୍ରବଣେ ଦର୍ଶନେ ଆକ ସଇ ସର୍ବ ମନ, ଆପନା ସ୍ୱାଦିତେ କୃଷ୍ଣ କରଇ ଯତନ, ଆପନା ସ୍ୱା କୃଷ୍ଣ କରାଇ ଯତନ। ତ୍ରିଭୁବନ କମନୀୟ କୁହନ୍ତୁ, ପ୍ରଭୁଙ୍କର ରୂପରେ ପ୍ରଭୁ ଚଞ୍ଚଳ ହେଇଯାଉଛନ୍ତି। କୃଷ୍ଣ ମାଧୁର୍ଯ୍ୟରେ ଏକ ସ୍ୱାଭାବିକ ବଳ, ଏଇଟା ସବୁଠୁ ଏ ଶ୍ଳୋକରେ ସବୁଠୁ ବଡ଼ ଏ ପୟରେ ଇମ୍ପୋର୍ଟାଣ୍ଟ ଜିନିଷ ସ୍ୱାଭାବିକ, ଏଇଟା ପ୍ରଭୁଙ୍କର ସ୍ୱରୂପ ଭୂତ ଧର୍ମ ମାଧୁର୍ଯ୍ୟର ଚତୁଷ୍ଟ ମାଧୁର୍ଯ୍ୟ ନିଅନ୍ତୁ, ରୂପ ମାଧୁର୍ଯ୍ୟ, ବେଣୁ ମାଧୁର୍ଯ୍ୟ, ରତି ମାଧୁର୍ଯ୍ୟ, ଏସବୁ ମାଧୁର୍ଯ୍ୟର ସ୍ୱରୂପଭୂତ ଗୁଣ। କୃଷ୍ଣ ମାଧୁର୍ଯ୍ୟରେ ଏକ ସ୍ୱାଭାବିକ ବଳ, କୃଷ୍ଣ ଆଦି ନର ନାରୀ କରେ ଚଞ୍ଚଳ, ସମସ୍ତଙ୍କୁ ଚଞ୍ଚଳ କରିଦିଏ, ପ୍ରଥମେ କାହାକୁ? କୃଷ୍ଣ। କୃଷ୍ଣ ଆଦି, ଆଦି ଅର୍ଥରେ ଯେତେ ଅବତାର ରହିଲେ ନାରାୟଣ ବି ଚଞ୍ଚଳ ହୁଅନ୍ତି। ପ୍ରମାଣ ମୁଁ ଆପଣଙ୍କୁ ଦେବି, କିଏ କହୁଛନ୍ତି? ମହାପ୍ରଭୁ ଗୋପୀ ଭାବରେ ନିଜେ କହୁଛନ୍ତି କୃଷ୍ଣ ରୂପକୁ, କୃଷ୍ଣ ଆଦି ନର ନାରୀ। ହଁ, କୃଷ୍ଣ ସିନା ତାଙ୍କ ରୂପ ଦେଖି ଚଞ୍ଚଳ ହେଇଯିବେ, ଏ ପୁରୁଷ ସ୍ତ୍ରୀ ଗୁଡ଼ାକ ଆମର ଚଞ୍ଚଳ ହେବେ, ସେମାନେ ତ ଏଇ ଥାର୍ଡ କ୍ଲାସ୍ ରୂପକୁ ଦେଖି ଦେଖି ତାଙ୍କ ଆଖିଟା ବିଲକୁଲ ଯା ଆଖିରେ ପରଦା ପଡ଼ିଯାଇଛି ନା, ଆଖିର ପରଦାକୁ ବି ଭଗବାନ ଖୋଲିଦେବେ, ଯେମିତି प्रभुपादजी महाराज इस्कन मंदिर करिया पूर्वरु कृष्ण के देखि नथिले मु जा भाबे से कृष्णंकर रूप को देखि नथिले से ए बांदर मणीस को सुंदर भाबुथे से तमे कृष्णंकर आर्ट पिक्चर केबे नथिला जा थिला भी एते सुंदर न प्रभुपाद कृष्ण देखि छथि ना देखन आज विश्व जिते आर्ट अछि जेउडे कृष्णमूर्ति पाए प्रभुपाद आर्ट से देखिछथि कृष्ण कमनीय रूप को से कहिले भक्त मैंने आंकिले जगत देखिला प्रभुंकर रूप प्रभुंकर इत्ते कमनीय रूप जीवर आखिरे पर्दा पड़ जाइए पर्दाटा खोली देवा पड़ो केवल कृष्ण रूप देखिले प्रभुपाद खोली देते दर्शन आरती दर्शन आरती प्रभु को दर्शन करेंगे इत्ते सुंदर रूप प्रभुंकर कमनीय रूप कृष्ण आदि नर नारी जो नर नारी मैंने माया जगत को दर्शन करी आखिरे पर्दा पड़ जाइए से मैंने यदि कदाचित भी जगन्नाथ रूप को कृष्ण रूप को देखती से चंचल हो जाती बिल्कुल चंचल हो स्वाभाविक बल प्रभुंर ये माधुर्य एक स्वाभाविक बल अच्छा जी देखी ना ते अंध के प्रश्न कर अंधर कौन अवस्था हाँ कृष्ण रूप से देखिपर ना श्रवणे जी अंध से शुणब आ दर्शने जार चक्षु हो दर्शन कर श्रवण दर्शने आकर्षय सर्वमन समस्त मन को प्रत्येक जीवर मन को आकर्षण कर दिखते आपड़ कहतु ना कौन अच्छी रथयात्रा रे लक्ष लक्ष लोक पगल हो दौड़ पुणी भी किए कौन देखुची किए क्या देखुची किए कौन करे जानती समस्त मन चंचल किए कुछ रथ टाण किए जगन्नाथ को देखुंत किए फुलमाला किए प्रसाद समस्ते चंचल कहाँ जगन्नाथ रथ को आ कि रूप को टे देखु न देखु खाली कला कला जगन्नाथ देखा हो दूर देखिले कि आनंद ए मु जगन्नाथ देखिली तुम जी पचारे कौन देखिल कहलु ना देखिल पा आस देख नभास भी चंचल भीष्मदेव जे साक्षात सम्मुखें प्रभु को देखुंत आ जे प्रभु साक्षात दंडायमान अच्छे जहाँ सम्मुखें सीता कथा कौन कह तेणु त्रिभुवन कमनीय अच्छा भगवान श्रीकृष्ण जो रूप को देख आकर्षित हूँ यार प्रमाण अच्छे कि प्रमाण अच्छे चैतन्य चरित आम प्रमाण के प्रभुंर रूप माधुरी कारण महाराज गोटे प्रवचन शुणुली गोपींर लीलें गोपी मैंने जिते बड़े कृष्ण को देखती जशोदामाता देखती मा नंद जशोदा देखती समस्ते ब्रजवासी मैंने जो कृष्ण रूप दे भाव आज कृष्णर एटा गोटे नुआ रूप आमे केबे कृष्ण को आगे देखि नथिलु कमनीय रूप कारण प्रतिदिन ब्रजवासी मैंने भावती कृष्णकर आज बेश ये जो आज रूप ये बिल्कुल नुआ केबे आम जीवन सारा देखिनु कारण तो आज सुंदर सुंदर नूतन रूप एवं चैतन्य चरितामृत से ही कहा ठीक बिल्कुल समान अमर माधुर्य नित्य नव नव आमार माधुर्य सो सो प्रेम अनुरूपे भक्त आस्वाद आमार माधुर्य नित्य कौन हुए आमार माधुर्य नित्य नव नव है कमनीय रूप ना कमनीय रूप मैं थे कृष्ण रूप ये ठिया होती बंका सरला तो बास एत कमनीय गोटे कौन एत कमनीय पर गुरुत्व देवाटा कौन सीधर समय तो बिल्कुल कहते हाँ त्रैलोक्यम एकम एव कमनीय तीन लोकर एकम्र कमनीय रूप अच्छा कमनीय रूप कृष्ण गोटे रूप ना कमनीय रूप हो पारे किंतु ना चैतन्य चैतन्य से कहनी आमार माधुर्य नित्य नव नव है नित्य नव नव कृष्ण रूपटा नित्य सब समय नुआ नुआ सब समय नुआ आ स्व स्व प्रेम अनुरूप जार जेपी प्रेम अंतर रखी से भाव भक्त आस्वादन कर महाप्रभु आम जाऊ जगन्नाथ प्रणाम टे करदे मुंडिया मारदे पलि आस महाप्रभु भक्त रूप आसिले घंटा घंटा गरुड़ खंभ पचर दंडायमा नहीं कि से कमल लोचन को चाहती कौन दर्शन पार्थक्य प्रेम आ धारा धारा ही लोतक बहुत हुआ अभो हुई कांदुथिले कुनंद चलत कुल चंद्रमा कोशिकी चंद्र कालम कृति भो हुई कांदुथिले काई अमर से भाव नाही आमे से नवनवा रस को आस्वादन करि परने कमने रूप काई कि सोस प्रेम अनुरूप भक्त आस्वाद प्रेम नहले प्रभु कमनीय रूप को आस्वादन करें केवे नुह महाप्रभु जगन्नाथ देखिए भो हुई कांदुथिले हा कृष्ण प्राण धन हा हा पद्म लोचन हा हा कृष्ण प्राण धन हा हा पद्म हा हा दिव्य सद्गुण सागर गाईदेली पदटा अलग अच्छा भूली जाइए हा हा कृष्ण प्राणधन हा हा पद्म लोचन हा हा दिव्य सद्गुण सागर हा श्याम सुंदर हा पीतांबर धर हा हा रास विलास सोस प्रेम अनुरूप भक्त आस्वाद प्रेम स्थित की न गले साधुगुरु चरण आश्रय कर कृपा को बाध्य कर अनर्थ निवृत्ति कर प्रेम स्थित की न जावा आस्वादन बिलकुल कर चैतन्य चरितमृत को गला महतेर कृपा बिना कौन कर्मे भक्ति नय कृष्ण भक्ति दूरे थाकु संसार नय देख आमर दशा प्रत्येक इस्कन भक्त निजे निजे चिंता करवा दरकार मोर स्थिति कौन मोर संसार दशा भी एतान दूर होनी कहीं महतेर कृपा बिना कौन कर्मे भक्ति नय महतर कृपा बहु बढ़िया से महतर कृपा साधुगुरु कृपा आचार्य मान कृपा वैष्णव मान कृपा गुरुदेव कृपा यहाँ बलवान बलवान साधन यहाँ पाइले व्यक्ति कृष्ण भक्ति लाभ कर कृष्ण भक्ति मान कृष्ण प्रेम से प्रभु रूप को सो सो प्रेम अनुरूप भक्त आस्वादन भक्त सेत प्रभु कमनीय रूप को आस्वादन कर अच्छा भक्त आस्वादन कर भगवान किभ आस्वादन करुले चैतन्य चैतन्य कह भगवान बेले बेले इच्छा करती अच्छा मो रूपटा किभरी जी आम भाया बांदर लोक जी आम मुहटा को लंडा होगला देखिए दिन को पचीस थर कम से कम ओना देखा प्रभुपा जी तो लिखिंट लंडा बा प्रभुपा पचार कहीं लंडा हो केवल संसार आसक्ति दूर करने लावण्यम केश धारण व्यक्ति केशटा को धारण कले लावण्य सुंदर देखा जाए लंडा हो गले व्यक्ति सुंदर हम पुणी भी मायार एत कांड आम लंडा हो गला परे भी माया आगे बाबाजी भल पाऊ माया आगे चाहूँगी बाबाजी गोष्ठी के तो माया कमी आखिटा सुंदर देखा ये बांदर गुडा सुंदर देखा ये मायार कृष्ण सुंदर ताकू न देखी ये बांदर को ही देखु माया प्रकृत आम रूप किसी ना लंडा हो पड़ीचे पुणी भी ओना को देखुचे आम भाया बांदर लोक दिन को दस थर मुह सुखीगला लंडा हो पड़ीचे केते कौन अवस्था पुण भी मुह को देखुचे प्रभु नव नवायमान रूप सी मुह को देखु थे केवे ना के देखु थे ना प्रभु एमती मुंड पुणा ना मुहर सेट मारती ना पुण भी देखती चैतन्य चैतन्य तो प्रमाण दौरान निजे महाप्रभु कहते भावना दर्पण कमनीय रूप भगवान दर्पण ते जदि हेरी आपना माधुरी दर्पण ते मुह को देखी दिखते निज माधुर्य भगवान लोभ एत जाग्रत हुए मो रूपटा को मु आस्वादन करी ଆସ୍ୱାଦି ଦେଇ ଯତ୍ନ କରିବି, ବିଲକୁଲ ଚେଷ୍ଟା କରିବି ନା ମୁଁ କିଭଳି ଆସ୍ୱାଦନ କରିବି। ଭଗବାନ ଯତ୍ନ କରିକି ଫେଲ୍ ହେଇଗଲେ କୃଷ୍ଣ ରୂପରେ ଆସିଲେ। ରାଧା ପ୍ରଣାମ ମହିମା କିଦୃ ଶୈବା ନୈବ ସ୍ୱାଦ ଜୈନ ଅଦ୍ଭୁତ ମଧୁରିମା କିଦୃ ସମାମ ଦିଅ। ତିନୋଟି ଲୋଭକୁ ପୂରଣ କରିବା ପାଇଁ ମାଧୁରୀ ଭଗବାନଙ୍କର କମନୀୟ ରୂପ ତାର ପ୍ରମାଣ ଦେଖନ୍ତୁ। ଭଗବାନ ଆସ୍ୱାଦନ କରିବା ପାଇଁ ଚେଷ୍ଟା କରୁଛନ୍ତି। ମଣିଷ କଥା କ'ଣ କହିବା ଆଜ୍ଞା, ମଣିଷ କଥା କ'ଣ କହିବା। ବିଷ୍ଣୁ ଲକ୍ଷ୍ମୀ ଯେତେ ଦେବାଦେବୀ ସମସ୍ତେ ଚେଷ୍ଟା କରନ୍ତି କୃଷ୍ଣଙ୍କର କଣ୍ଟ୍ରୋଲକୁ ଯିବୁନୁ, ପୁଣି ବି ରୂପ ମାଧୁରୀ ଏଭଳି ବିଲକୁଲ ଘୋଷିଆରି ହେଇକି ପଳେଇ ଆସନ୍ତି। ଏତେ ସୁନ୍ଦର ରୂପ, ଏତେ ପ୍ରମାଣ ମୁଁ କହୁନି ଆଜ୍ଞା। ଦେଖନ୍ତୁ ଚୈତନ୍ୟ ଚରିତାମୃତ ଭାଗବତର କେତେ ବିଲକୁଲ ସମ୍ବନ୍ଧ ଅଛି। ମୋତେ ପ୍ରଭୁ କାଲି କହୁଛି, ମୁଁ ବିଲକୁଲ ବିଲକୁଲ ଗୋଟେ କହିବାର ଏତେ ମୋର ଫାଲତୁ ଅଭ୍ୟାସ ହେଇଯାଇଛି, ସବୁବେଳେ ବିଲକୁଲ ଶବ୍ଦ ହିଁ ଲାଗିଯାଉଛି। ଆପଣମାନେ ଗୋଟେ କ୍ଷମା କରୁଥିବେ, ବହୁତ ଦୋଷରେ ଦୋଷ ଦୃଷ୍ଟ ଆମେ କେଉଁଠି କୃଷ୍ଣ କୃଷ୍ଣ କହିଲେ ବରଂ କ'ଣ ଲାଭ ହୁଅନ୍ତା। ଏସବୁ ମନ୍ଦ ଅଭ୍ୟାସ, ଇନ୍ଦ୍ର ବୃତ୍ତି ସବୁ ରହିଛି ନା, ଇନ୍ଦ୍ର ଯାହାକୁ ଭଲ ପାଉଛି ସେଇ କଥାଟା ହିଁ ମାନେ ପସନ୍ଦ କରୁଛି। ଉଦ୍ଧବ ଯେତେବେଳେ ବିଦୁରଙ୍କୁ ଭେଟିଛନ୍ତି, ପ୍ରଭୁଙ୍କ ରୂପ ବର୍ଣ୍ଣନା ଦେଉଛନ୍ତି, ଉଦ୍ଧବ ନିଜେ ଦେଖିଛନ୍ତି ନା। ଏସବୁ ଗୁଡ଼ିକ ମୁଁ ଅବଶ୍ୟ ପୁଙ୍ଖାନୁମୁଖ ପଢ଼ିନି କାରଣ ସମୟ କମ୍, କେବଳ ଆପଣମାନେ ଯେଉଁମାନେ ଗୁଣଗ୍ରାହୀ ଭକ୍ତ ଥିବେ ଆପଣମାନେ ବୁଝିନେବେ। ଜମର୍ତ୍ତ୍ୟ ଲୀଳ ଉପୈକମ୍ ସୁଯୋଗମ୍ ମାୟାବଳ ଦର୍ଶହିତା ଗୃହୀତମ୍ ବିସ୍ପାପନମ୍ ସୁସଚ ସୌଭାଗ୍ୟ ରୁଦ୍ଧି ପରମ ପଦମ ଭୂଷଣ ଭୂଷଣାଙ୍ଗ। ଉଦ୍ଧବ ଯେତେବେଳେ ବିଦ୍ରୋହଙ୍କୁ ଭେଟିଛନ୍ତି, ପ୍ରଭୁଙ୍କ ରୂପଙ୍କୁ କହୁଛନ୍ତି ଭୂଷଣ ଭୂଷଣାଙ୍ଗ। ଏଇ ଶ୍ଲୋକଟିକୁ ମହାପ୍ରଭୁ ଆସ୍ୱାଦନ କରୁଛନ୍ତି। ଚୈତନ୍ୟ ଚରିତ୍ରରେ ଆସ୍ୱାଦନ ଅଛି ନା, ମହାପ୍ରଭୁ ଭାଗବତକୁ ଆସ୍ୱାଦନ କରିଛନ୍ତି। ଏ ଶ୍ଲୋକ ହେଉଛନ୍ତି ତୃତୀୟ ସ୍କନ୍ଦରେ 13:23 ଶ୍ଲୋକ ନା କ'ଣ ଭୁଲିଯାଇଛି, ଦେଖିଦେବେ ଆପଣ। ଜଙ୍ଗ ମର୍ତ୍ତ୍ୟ ଲୀଳୋ ପୈକମ୍ ସୁଯୋଗମ୍, ନିଜେ ଯୋଗମାୟାକୁ ଆଶ୍ରିତ କରି ଯେଉଁ ମର୍ତ୍ତ୍ୟ ଲୀଳା କରୁଛନ୍ତି ପ୍ରଭୁ, ମାୟା ବଲ ଦର୍ଶହିତା ଗୃହୀତମ୍ ବିସ୍ପାପନମ୍ ସ୍ୱଚ୍ଛ। ପ୍ରଭୁଙ୍କର ରୂପ ମାଧୁରୀ କିଭଳି ବିସ୍ପାପନମ୍ ସ୍ୱଚ୍ଛ, ଏଇ ଅର୍ଥକୁ ମହାପ୍ରଭୁ ଆସ୍ୱାଦନ କରିଛନ୍ତି। ଭଗବାନଙ୍କ ରୂପଟା କିଭଳି ସମସ୍ତଙ୍କୁ ପାଗଳ କରିଦିଏ, ସମସ୍ତେ ପାଗଳ ହେଇଯାଆନ୍ତି ପ୍ରମାଣ। ଦେଖନ୍ତୁ ମହାପ୍ରଭୁଙ୍କର ବିଚାରଧାରାକୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଲେଖିଥିଲେ, ଦର୍ପଣତେ ଯଦି ହେରି ଆପଣା ମାଧୁରୀ। କୃଷ୍ଣ ଆସ୍ୱାଦନ କରୁଥିଲେ କିନ୍ତୁ ମହାପ୍ରଭୁ ଗୋପୀ ଭାବରେ ନିଜର ରୂପକୁ, କୃଷ୍ଣ ଲୀଳାରେ ନିଜର ରୂପକୁ ନିଜେ ଆସ୍ୱାଦନ କରୁଛନ୍ତି ଏବଂ ନିଜ ମୁଖରେ ମୁଁ କହୁଛନ୍ତି। କ'ଣ କହୁଛନ୍ତି ନା, ଏଇ ସ୍ୱ ବିସ୍ପାପନ ଶବ୍ଦର ଅର୍ଥଟାକୁ ବର୍ତ୍ତମାନ କହୁଛନ୍ତି। ରୂପ ଦେଖି ଆପଣାର କୃଷ୍ଣର ହଏ ଚମତ୍କାର, ରୂପ ଦେଖି ଆସ୍ୱାଦିତେ ମନେ ଉଠେ କାମ, ବିସ୍ପାପନମ୍ ଏ ଶବ୍ଦ ଅର୍ଥଟିକୁ ଉଦ୍ଧବ ଯାହା ବିଦୁରଙ୍କୁ କହୁଛନ୍ତି, ମହାପ୍ରଭୁ ଆସ୍ୱାଦନ କରୁଛନ୍ତି। ପ୍ରଭୁଙ୍କର ରୂପ କିଭଳି ନା, ନିଜର ବିସ୍ପାପ ନିଜକୁ ଆଶ୍ଚର୍ଯ୍ୟଜନିତ କରି ନେଉଛି ପ୍ରଭୁଙ୍କ ରୂପ ମାତ୍ର ନିଜେ ଦେଖି। ଏଇ ଶ୍ଲୋକରେ ତିନି ଜଣ ଆଶ୍ଚର୍ଯ୍ୟର କଥା ଅଛି। ଭଗବାନ ନିଜେ ଆଶ୍ଚର୍ଯ୍ୟ ହେବେ, ଆକର୍ଷିତ ହେଇଯାଉଛନ୍ତି ବିଷ୍ଣୁ ଆଉ ଲକ୍ଷ୍ମୀ, ଆଉ ରାଧାରାଣୀ ଗୋପୀଙ୍କ କଥା ଛାଡ଼ନ୍ତୁ, ସମସ୍ତେ ଆକର୍ଷଣ ହୁଅନ୍ତି ପ୍ରଭୁଙ୍କ ରୂପ ମାଧୁରୀରେ। ସେଥିପାଇଁ ପ୍ରଥମେ କହିଲେ ନା କ'ଣ, ସ୍ତୁତିରେ ପ୍ରଥମେ କହୁଛନ୍ତି ତ୍ରିଭୁବନ କମନମ୍ କମନୀୟମ୍ କମନମ୍, ତ୍ରିଭୁବନ କମନମ୍। ତିନି ଭୁବନରେ, ତିନି ଭୁବନ କଥା କ'ଣ କହିବେ, ଭଗବାନ ତାରି ବୈକୁଣ୍ଠ କଥା କହୁଛନ୍ତି, ବିଷ୍ଣୁଙ୍କ କଥା କହୁଛନ୍ତି। ବିଷ୍ଣୁ ଚାହାନ୍ତି ମୁଁ କୃଷ୍ଣଙ୍କ ଫାନ୍ଦରେ ପଡ଼ିବିନି, ବିଲକୁଲ କଣ୍ଟ୍ରୋଲ କରିବାକୁ ଚାହାନ୍ତି, କାହିଁକି ସେ ରୂପକୁ ଦେଖିକି ସେ ବଙ୍କା ରୂପକୁ ମୁଁ ସିଧା ଲୋକ ବି ବଙ୍କା ହେଇଯିବି। ମୋ ସରଳ ସ୍ୱଭାବ ବି ବଙ୍କର ହେଇଯିବ ନା ମୁଁ ମୋଟେ ଯିବିନି ପୁଣି ବି କଣ୍ଟ୍ରୋଲ କରିପାରନ୍ତି ଚାଲି ଆସନ୍ତି ଏଇ ଏଇ ଶ୍ଳୋକରେ ଚ ଶବ୍ଦ ଅର୍ଥରେ ଆସିବ ବିଶ୍ୱାପନ ରୂପ ଦେଖି ଆପନା କୃଷ୍ଣ ହେ ଚମତ୍କାର ଦ୍ୱାରକାର ବେଳେବେଳେ ଭଗବାନଙ୍କର ଯେଉଁ ଅଛି ନା ପ୍ରାସାଦ ସେଟା ସ୍ଫଟିକ ଖମ୍ବରେ ସ୍ଫଟିକ ଖମ୍ବରେ ରୂପ ରୂପ ଭଗବାନ ଏମିତି ଆମ ଭଳିଆ ଆମେ ଚାଲିଲା ବୁଲି ଦେଖିବା ଆମ ଲୋକ ଜଣେ ଜଣେ ଲୋକ ନଦୀ କୂଳରେ ଆମେ ଦେଖିଛୁ କୂଅରେ ହଉ ନଦୀ କୂଳରେ ହଉ ବାଥରୁମ୍ର ମାର୍ବଲ ବି ଲୋକ ମୁହଁ ଦେଖ ଏତେ ଶାରୀରିକ ଧର୍ମ ଆମର ଅଛି ଯା ପ୍ରାକ୍ଟିକାଲ ବାଥରୁମ୍ ଯଦି ଭଲ ଚିକଣ ହେଇଥିବ ଟାଇଲ ଗୁଡ଼ାକ ବାଥରୁମ୍ରେ ଗାଧେଇଲା ବେଳେ ଯେତେ ଖରାପ ଲୋକ ତା ମୁହଁଟାକୁ ସେ କାଢୁଥିବ ଦାନ୍ତଟାକୁ କାଢୁଥିବ ଏ ଜାଣିଶୁଣି ଭଗବାନ ସେମିତି ନୁହେଁ ଭଗବାନ ହଠାତ୍ ଚାଲି ଯାଉଛନ୍ତି ସ୍ଫଟିକ ଖମ୍ବରେ ରୂପଟା ଯାଉଛି ଏବଂ ପ୍ରଭୁଙ୍କ ରୂପ ଏତେ ବିଚିତ୍ର ଭଗବାନଙ୍କ ଦୃଶ୍ୟ ପଡ଼ିଗଲା ରେ ଏତେ ସୁନ୍ଦର ପୁରୁଷ କିଏ କିଏ ଏତେ ସୁନ୍ଦର ପୁରୁଷ ଚାହାନ୍ତି ଏତେ ସୁନ୍ଦର ପୁରୁଷ କ'ଣ ଦରକାର ଅଛନ୍ତି କି ହାତଟା ଉଠେଇଲେ ଦେଖିବା ପାଇଁ ଦଳେ ଏମିତି ପାଖକୁ ଯାଇ ହାତ ଆଙ୍ଗୁଳି ଆଚ୍ଛା ମୁଁ ଆଚ୍ଛା 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 ରୂପ ଦେଖି ଆପନାର କୃଷ୍ଣ ହୁଏ ଚମତ୍କାର ଆରେ ମୋର ଏତେ ସୁନ୍ଦର ରୂପ ଭଗବାନଙ୍କର ସୁନ୍ଦର ରୂପ ଭଗବାନ ଜାଣନ୍ତି ନା ଆମ ଭଳିଆ ବାନ୍ଦର ଲୋକ 24 ଘଣ୍ଟା ଆମ ସୌନ୍ଦର୍ଯ୍ୟକୁ ମେଜରମେଣ୍ଟ କରୁଛି ସବୁ ଛାଡ଼ିଦେବ ଶାରୀରିକ ଧର୍ମରୁ ବିଲକୁଲ ଉର୍ଦ୍ଧକୁ ଯିବା ଦରକାର ଯାହା ମିଳିଲା ମାରା ଯାହା କହୁଥିଲେ ଯାହା ମିଳିଲା ଖାଇଲେ ଯାହା ମିଳିଲା ବାସ୍ ଚାଲ ଏଥିରେ ଜୀବନଟା କଟେଇ ଦିଅ ଆଉ ସମୟ ବିଲକୁଲ ଶାରୀରିକ ଧର୍ମରେ ଦେଇ କିଛି ଫାଇଦା ହିଁ ନାହିଁ କେତେ ପୋଷଣ କରିବେ ଶରୀରର ତ କିଛି ନାହିଁ ମଳମୂତ୍ର ସରର ଯାଉଛି ସୁନ୍ଦର ଡ୍ରେସ୍ ପିନ୍ଧିବି ମନ ତ ଏତେ ଯାଉଛି ମୁଁ ସୁନ୍ଦର ଜିନିଷ ସବୁବେଳେ ଉପଭୋଗ କରିବି ଯିବା କେହି ଜଣେ ଅସୁନ୍ଦର କଥା କହୁଛନ୍ତି ମୋତେ କହିଲେ ମନ ଯିବା କହୁଛି ମୁଁ ସୁନ୍ଦର ଜିନିଷ ଖାଇବି ସୁନ୍ଦର କଥା କହିବି ସୁନ୍ଦର କଥା ତ ହେଉଛି କୃଷ୍ଣ କଥା ସେ କଥା କ'ଣ ଗଲା ସୁନ୍ଦର କଥା ଯିବା କ'ଣ ଅସତ ବାର୍ତ୍ତା ବେଶ୍ୟାବି ବିଶୃଜ ମତିହାରିଣୀ ଏଇ ବେଶ୍ୟା ଅସତ ବାର୍ତ୍ତା ହୁଏ ଯିବା ସୁନ୍ଦର ବାର୍ତ୍ତା ବୋଲି ମନେକରି ସିଏ ବି ଗପୁଛି ସମସ୍ତେ ଆଖି କହୁଛି ମୁଁ ସୁନ୍ଦର ଜିନିଷ ଦେଖି ସବୁ ସୁନ୍ଦର ଆଉ ବ୍ୟକ୍ତି ଯେତେ ପର୍ଯ୍ୟନ୍ତ ଶାରୀରିକ ଧର୍ମରୁ ଉର୍ଦ୍ଧ୍ୱକୁ ନ ଯାଇ ସୁନ୍ଦର ପ୍ରଭୁଙ୍କର ରୂପକୁ ନ ଦେଖିଛି ସୁନ୍ଦର ପ୍ରସାଦ ପ୍ରଭୁଙ୍କର ନ ପାଇଛି ଉପଭୋଗ ଆଶାର ନୁହେଁ ଏଇ ସୁନ୍ଦର ସହିତ ଯୁକ୍ତ ହେଲେ ସବୁ ସୁନ୍ଦର ହେଇଯିବ କୃଷ୍ଣ ରୂପ ଦେଖି ଆପଣାର କୃଷ୍ଣ ହେ ଚମତ୍କାର ଆସ୍ୱାଦିତେ ମନ ଉଠେ କାମ କାମ ମାନେ ଯିବ ଭଳି ନୁହେଁ ଅର୍ଥାତ୍ ଭଗବାନଙ୍କର କାମ ଅର୍ଥ ଅର୍ଥରେ କାମନା ଭଗବାନଙ୍କର କାମନା ଜାଗ୍ରତ ହେଇଛି ମୋ ରୂପଟାକୁ ମୁଁ ଆସ୍ୱାଦନ କରିବି ଆଉ ସୌଭାଗ୍ୟ ଜାରଣାମ ଏଇ ଶ୍ଳୋକରେ ସୌଭାଗ୍ୟର ଅର୍ଥଟା ସେୟା ଭଗବାନ ନିଜ ରୂପକୁ ଦେଖି ନିଜେ ଆସ୍ୱାଦନ କରିବା ପାଇଁ ଲୋଭାୟିତ ହୁଅନ୍ତି ଆଉ ସୌନ୍ଦର୍ଯ୍ୟାଦି ଗୁଣ ଗ୍ରାମ ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟାଦି ଗୁଣ ଗ୍ରାମ ଗୁଣର ଆଶ୍ରୟ ସବୁ ଗୁଣ ସବୁ ସବୁକି ତାଙ୍କ ନିକଟରେ ଆଶ୍ରୟ କରିଛି ଏଇ ରୂପ ତାର ନିତ୍ୟ ଧାମ ଭଗବାନଙ୍କର ରୂପଟା ମାନେ ନିତ୍ୟ ଧାମରେ ଯେଉଁଭଳି ଭଗବାନ ନିତ୍ୟ ରୁହନ୍ତି ପ୍ରଭୁଙ୍କ ରୂପଟା ନିତ୍ୟ ଏଇଠି ସେଇଭଳି ରୁହେ ଆମେ ବର୍ତ୍ତମାନ ଏତେ ସୁନ୍ଦର ଏଇଟା ଆମର ନିତ୍ୟ ସୁନ୍ଦର ରୂପ ନୁହେଁ ଯେତେ ବୁଢ଼ା ହେଲେ ନିତ୍ୟ ସୁନ୍ଦର ରୂପ ନଷ୍ଟ ହେଇଗଲା ନଷ୍ଟ ହେଇଯିବ ଆଉ ଯୁବକ ଅବସ୍ଥାରେ ନିତ୍ୟ ସୁନ୍ଦର ରୂପ ନଥିଲା କିନ୍ତୁ ନିତ୍ୟ ଧାମ ଭଗବାନଙ୍କର ଏ ରୂପଟା ନିତ୍ୟ ରୁହେ ସେଥିପାଇଁ ତ୍ରିଭୁବନ କମନ ତିନି ଭୁବନରେ କମନୀୟ ରୂପ ଆଚ୍ଛା ବର୍ତ୍ତମାନ ଭୂଷଣ ଭୂଷଣାଙ୍ଗ ଶବ୍ଦଟିକୁ ମହାପ୍ରଭୁ ଆସ୍ୱାଦନ କରୁଛନ୍ତି ଭୂଷଣ ଭୂଷଣାଙ୍ଗମ ଭୂଷଣର ଭୂଷଣ ତା ମାନେ ମୁଁ ତ ସବୁବେଳେ କୁହେ ଆଉ ଭକ୍ତଙ୍କ ଆଗରେ ଆପଣ ମୋର ମୋତେ ଟିକେ ଖରାପ ଭାବିନି ମୋର ଗୋଟେ ସ୍ୱଭାବ ଅଲଗା ମୁଁ ଖୋଲିକି ସବୁ ଜିନିଷ କହିଦିଏ ସେଥିପାଇଁ ବହୁତ ଲୋକ ପସନ୍ଦ କରନ୍ତିନି କିନ୍ତୁ ମୁଁ ଭିତରେ କିଛି ରଖିବାକୁ ଚାହେଁ ଯାହା ଆସେ ମୁଁ କହେ ବାସ୍ ଏ ସ୍ୱଭାବ ପ୍ରଭୁ ମୋତେ କାହିଁକି ବି ଦେଇଛନ୍ତି ମୁଁ ବୁଝିପାରେନି ଭୂଷଣ ଭୂଷଣାଙ୍ଗରେ ମୁଁ ବାହାର ଲୋକଙ୍କୁ ଉଦାହରଣ ଦେଲି ଯେଭଳି ମଣିଷକୁ ଲଙ୍ଗଳା କରି ଠିଆ କରନ୍ତୁ ଗୋଟେ ବାଛୁରୀକି ଲଙ୍ଗଳା କରି ଠିଆ କରନ୍ତୁ ମଣିଷକୁ ଡ୍ରେସ୍ ପିନ୍ଧେଇବେନି ମଣିଷ କେତେ ଗର୍ବ କରୁଛି ତା ଡ୍ରେସ୍ ପାଇଁ ଆରେ ବାବା ମୁଁ ଭାଇ ତୁମେ କଳା ମନ୍ଦିର ବିଗ୍ ବଜାରର ଡ୍ରେସ୍ ପିନ୍ଧିକି ସୁନ୍ଦର ସତେ କି ନା କଳା ମନ୍ଦିର ବିଗ୍ ବଜାରର ଡ୍ରେସ୍ ଓହ୍ଲେଇ ଦେଲେ ତୁମେ ବାନ୍ଦର ତୁମ କୁକୁର ବି ଚାହିଁବନି ପାଗଳ ଭାବି ପରିସ୍ରା କରି ପଳେଇବ କିନ୍ତୁ ବାଛୁରୀଟା ଦେଖନ୍ତୁ କୌଣସି ଡ୍ରେସ୍ ପିନ୍ଧିନି ମଣିଷ ବାଛୁରୀ କାଣି ପୋଷୁଛି ମାଙ୍କଡ଼ ଗୋଟିଏ ଲଙ୍ଗଳା ଶୁଆ ଗୋଟିଏ କିଛି ପିନ୍ଧିଛି ଡ୍ରେସ୍ ପ୍ରକୃତି ତାକୁ ଡ୍ରେସ୍ ଦେଇଛି ମଣିଷ ନିଜେ ଜାଣେ ମୁଁ କେତେ ସୁନ୍ଦର ନିଜ ରୂପରେ ନିଜେ ସନ୍ତୁଷ୍ଟ ସେଥିପାଇଁ ପଶୁ ପକ୍ଷୀକି ପୋଷୁଛି ଦେଖନ୍ତୁ କିଛି ଡ୍ରେସ୍ ନାହିଁ କିଛି ଡ୍ରେସ୍ ନାହିଁ, କେତେ ସୁନ୍ଦର ଗୋଟିଏ ବାଛୁରୀ, ଗୋଟିଏ ଗାଭୀ, ତାର ସବୁ ଅଙ୍ଗ ଦେଖାଯାଉଛି। ଦେଖନ୍ତୁ ଯେତେ ଅଙ୍ଗ, ସବୁଠୁ ଗୁହ୍ୟ ଅଙ୍ଗ ବି ଦେଖାଯାଉଛି ଗୋଟେ ବାଛୁରୀର, ପୁଣି ବି ସୁନ୍ଦର। ଏ ମଣିଷର ଲଙ୍ଗଳା କରି ଠିଆ ଦେଲେ ସେ ମଣିଷ ଯେ ଡ୍ରେସ୍ ପିନ୍ଧିବା ଲୋକ, ତାକୁ ଏଇଟା ପାଗଳଟା, ଏକ ନମ୍ବର ପାଗଳ, ଛେପ ପକେଇ ପଡ଼େ। କିନ୍ତୁ ପ୍ରଭୁଙ୍କର ରୂପ ଭୂଷଣ, ଭୂଷଣ ଅଙ୍ଗ, ଯାହା ଆମେ ଭୂଷଣ ପିନ୍ଧିଲେ ଆମେ ସୁନ୍ଦର, ପ୍ରଭୁ ଭୂଷଣ ପିନ୍ଧିକି ସୁନ୍ଦର ନୁହନ୍ତି। ଭୂଷଣଟା ପ୍ରଭୁଙ୍କ ଦେହରେ ଲାଗିଲେ ଭୂଷଣଟା ସୁନ୍ଦର ହୁଏ, ମାନେ ଆପଣ ଟିକେ ବୁଝନ୍ତୁ। ପ୍ରଭୁଙ୍କ ରୂପଟା ଏତେ ସୁନ୍ଦର, ପ୍ରଭୁ ମାଳାଟା ପିନ୍ଧିଲା ପରେ ପ୍ରଭୁ ସୁନ୍ଦର ଦେଖାଯାଆନ୍ତିନି, ମାଳାଟା ସୁନ୍ଦର ଦେଖାଯାଏ। ପ୍ରଭୁ ତ ନିତ୍ୟ ସୁନ୍ଦର। ଚକ୍ରତିପାଦ ସୁନ୍ଦର ଟୀକା ଦେଇଛନ୍ତି ୟା ରୂପରେ, ସୁନ୍ଦର କି ଅସୁନ୍ଦର ନ୍ୟାୟ, ଯିଏ ସୁନ୍ଦର ସେ ଅସୁନ୍ଦର କେମିତି ବା ହେବେ, ତାକୁ ଯାହା ପିନ୍ଧେଇଲେ ବି ସେ ସୁନ୍ଦର, ନ ପିନ୍ଧିଲେ ବି ସେ ସୁନ୍ଦର। ଯେମିତି ସୁରଦାସ ଦେଖିଥିଲେ ନା ଲଙ୍ଗା ରୂପକୁ, ପରୀକ୍ଷା କରୁଥିଲେ ମ ତାଙ୍କ ଲଙ୍ଗଳା, ଏ ସୁରଦାସ ତ ଅନ୍ଧ, ତାଙ୍କର ନାମ କ'ଣ, ମୁଁ ତ ସେ ଗପଟି କୁହେଁ ସବୁ ସମୟରେ ବାହାରେ, ବିଠଲ। ବିଠଲ ତ ପରୀକ୍ଷା କଲେ, କାରଣ ବିଠଲ ଠାକୁରଙ୍କର ସେବା କରି ଦର୍ଶନାର୍ଥୀ କରିଦେ କରିସାରିଲା ପରେ ସୁରଦାସ ବସିଥାନ୍ତି, ସୁରଦାସ ଗାନ ଗାଆନ୍ତି, ପ୍ରଭୁ ଯେଉଁ ଯେଉଁ ରୂପ ସବୁ ଗାନ ଗାଇଦିଅନ୍ତି, କିଭଳି ବେଶ ଆଜି ପିନ୍ଧିଛନ୍ତି, କିଭଳି ମୁକୁଟ ପିନ୍ଧିଛନ୍ତି ସବ। ଏଇ ତ ସୌଭାଗ୍ୟ ସୁରଦାସଙ୍କର ଥିଲା, ଏ ଆଖିରେ ସେ ରୂପ ଦେଖୁନଥିଲେ, ଅନ୍ତରରେ ପ୍ରଭୁଙ୍କ ରୂପକୁ ଦେଖୁଥିଲେ। ବିଠଲ ଚିନ୍ତା କରନ୍ତି, ଇଏ କେମିତି ଡାଇରେକ୍ଟ ପୁରା ଯାହା କହନ୍ତି ସାଟେଲାଇଟ୍ରେ ପ୍ରଭୁଙ୍କର ପିକ୍ଚରକୁ ଦେଖୁଛି, ଆର ତ ଆଖି ନା, ସାଟେଲାଇଟ୍ରୁ ରିଲେ ଡାଇରେକ୍ଟ କ୍ୟାପଚର କରୁଛନ୍ତି ଯେ କିଏ ଆମର ସୁରଦାସ, ଇଏ ବିଚାର ବିଠଲ ଦେବ ଜାଣିପାରୁନାହାନ୍ତି। ତୁମେ ଟିଭିରୁ ଇ ଟିଭିରେ କନେକ୍ସନ୍ ଆଣିକି କନେକ୍ସନ୍ ଦେଖିବାକୁ ପଡ଼ିବ ଆମ ଭଳିଆ ଲୋକକୁ, ଶୁଦ୍ଧ ଭକ୍ତର ଡାଇରେକ୍ଟ ସାଟେଲାଇଟ୍ କନେକ୍ସନ୍, ଡାଇରେକ୍ଟ ସାଟେଲାଇଟ୍ କନେକ୍ସନ୍। ସେଥିପାଇଁ ପ୍ରଭୁପାଦ ବସୁଥିଲେ, ମୁଁ ଆପଣଙ୍କୁ ଉଦାହରଣ ଦେଉଛି, ପ୍ରଭୁପାଦଙ୍କର ପ୍ରଭୁପାଦ ଡାଇରେକ୍ଟ ବସୁଥିଲେ, ଯମୁନା ଦେବୀ ତାଙ୍କର ଭକ୍ତମାନଙ୍କୁ ଡାଇରେକ୍ଟ କହୁଥିଲେ କୃଷ୍ଣ ବର୍ତ୍ତମାନ ମାଖନ ଚୋରି କରୁଛନ୍ତି ଏଭଳି ଏଭଳି ଭାବରେ। ପ୍ରଭୁପାଦ ଯେମିତି କୁହନ୍ତି ଡାଇରେକ୍ଟ ସାଟେଲାଇଟ୍ ପିକ୍ଚର ଦେଖୁଛନ୍ତି ନା, ଡାଇରେକ୍ଟ କନେକ୍ସନ୍ ଅଛି, ଏଭଳି ଦୌଡ଼ୁଛନ୍ତି। ବାମ ଗୋଡ଼ଟା ଦେଖନ୍ତୁ, ବାମ ଗୋଡ଼ ଏମିତି ଥିବ, ଆଙ୍ଗୁଳି ଏମିତି କରିଥିବେ, ଯଶୋଦା ମା କାନ୍ଧକୁ ଧରିଥିବେ, ସେଠି ନଗର ଥିବ, ଏହା ଥିବ, ତା ଥିବ, ପୁରା ଡାଇରେକ୍ଟ କ୍ୟାପଚର କରୁଛନ୍ତି, ରିଲେ କରୁଛନ୍ତି, କ୍ୟାପଚର କରୁଛନ୍ତି, ରିଲେ କରୁଛନ୍ତି। ସୁରଦାସ ସେଭଳି, ଏ ବିଠଲ ତ ଆଶ୍ଚର୍ଯ୍ୟ ହେଲେଣି, ଆରେ କିଭଳି ଏ ରୂପକୁ ଜାଣୁଛନ୍ତି। ଦିନେ ପରୀକ୍ଷା କରିବା ପାଇଁ ଠାକୁରଙ୍କୁ ନଙ୍ଗା କରିଦେଲେ, କିଛି ବସ୍ତ୍ର ପିନ୍ଧିଲେ, ପୁଣି ବି ସୁରଦାସ ଗାନ ଆରମ୍ଭ କଲେ, ପ୍ରଭୁଙ୍କୁ ଆଜି ନଙ୍ଗା କରିଛି ବିଠଲ, ପୁଣି ବି ପ୍ରଭୁ ଭୂଷଣ ଭୂଷଣ ହଙ୍ଗାମ, ସେ ଆଜି ସୁନ୍ଦର ଏ ଏ ବେଶ ପିନ୍ଧିଛନ୍ତି, ଏ ଏ ରୂପ ଧରିଛନ୍ତି। ଭଗବାନଙ୍କୁ ବେଶ କିଛି ନ କଲେ ବି ସୁନ୍ଦର, କାରଣ ଭୂଷଣରେ ପ୍ରଭୁ ପିନ୍ଧିଲା ପରେ ପ୍ରଭୁ ସୁନ୍ଦର ତା ନୁହେଁ, ଜୀବର ଏଇଟା ଧର୍ମ, ଜୀବର ଧର୍ମ ହେଲା ବସ୍ତ୍ର ଭୂଷଣ ପିନ୍ଧିଲେ ସୁନ୍ଦର, କିନ୍ତୁ ଭଗବାନ ହେଉଛନ୍ତି ସୁନ୍ଦର। ବସ୍ତ୍ରଭୂଷଣ ପିନ୍ଧିଲା ପରେ ବସ୍ତ୍ରଭୂଷଣ ସୁନ୍ଦର ହୁଅନ୍ତି, ବସ୍ତ୍ରଭୂଷଣ ନ ପିନ୍ଧିଲେ ବି ଭଗବାନ ସୁନ୍ଦର, ଏବଂ ଭୂଷଣ ଭୂଷଣାଙ୍ଗ। ସେଥିପାଇଁ ସେ କହୁଛନ୍ତି ତ୍ରିଭୁବନ କମନମ, ତ୍ରିଭୁବନରେ କମନୀୟ ରୂପ, ଏବଂ ଭୂଷଣ ଭୂଷଣାଙ୍ଗ ପଦଟିକୁ ମହାପ୍ରଭୁ ଆସ୍ୱାଦନ କରୁଛନ୍ତି ଗୋପୀ ଭାବରେ। କ'ଣ ନା, ଭୂଷଣର ଭୂଷଣ ଅଙ୍ଗ ତାହେ ଲଳିତ ତ୍ରିଭଙ୍ଗ, ଭୂଷଣର ଭୂଷଣ ଅଙ୍ଗ ତାହେ ଲଳିତ ତ୍ରିଭଙ୍ଗ, ତାର ଉପରେ ଧୂଧନୁ ନର୍ତ୍ତନ, ତାର ଉପର ଧୂଧନୁ ନର୍ତ୍ତନ, ତେର ଛ ନେତ୍ରାନ୍ତ ବାଣ ତାର ଦୃଢ଼ ସନ୍ଧାନ, ତେର ଛ ନେତ୍ରାନ୍ତ ବାଣ ତାର ଦୃଢ଼ ସନ୍ଧାନ, ବିନ୍ଧେ ରାଧା ଗୋପୀ ଗଣେର ମନ, ବିନ୍ଧେ ରାଧା ଗୋପୀ ଗଣେର ମନ। ଉଦ୍ଧବ ଯାହା ବିଦ୍ରୋହଙ୍କୁ ନ କହିଥିଲେ ମହାପ୍ରଭୁ ତାହିଁ ଆଜି ବର୍ଣ୍ଣନା କରୁଛନ୍ତି। ଉଦ୍ଧବ ତ ବିଦ୍ରୋହଙ୍କ ଏସବୁ କଥା କହିନାହାନ୍ତି, କେବଳ କହିଥିଲେ ଭୂଷଣ ଭୂଷଣାଙ୍ଗ, ଭୂଷଣର ଭୂଷଣ, କିନ୍ତୁ ଭୂଷଣର କିଭଳି ଭୂଷଣ ମହାପ୍ରଭୁ କହୁଛନ୍ତି, ଭୂଷଣରେ ଭୂଷଣ ଅଙ୍ଗ, ଯେଉଁ ଅଙ୍ଗଟା ଭୂଷଣକୁ ଭୂଷଣ କରେ, ଭୂଷଣକୁ ସୁନ୍ଦର କରେ, जो भूषण टा दूषण थाए दुर्गुण युक्त थाए प्रभु शरीर लगे भूषण हो जाए भूषण भूषण अंग क्यों शरीर लगे ना ताहे ललित त्रिभुंग प्रभु सब ललित ललित माने माने सुकुमार्य सुकुमार बिल्कुल प्रभु सुकुमार रूप से आम पढ़ाती कौन सीटा नवजौवन 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 माने कौन आम कह आम 18 वर्ष टोका बर्तमान आम नवजौवन नवजौवन ये अर्थ लगे नवजौवन अर्थ जी कृष्ण देखते सी भावती आज कृष्ण जौवन बयसटा प्रवेश कर आज प्रभु जिते दिन रही सब समय भक्त देखे सी आज प्रभु नवजौवन प्रवेश कला नवजौवन कह आज प्रवेश कला से नित्य नव नव है ये अर्थ नवजौवन अर्थ नित्य प्रति मुहूर्त नव नव अच्छा भूषण भूषण अंग ताहे ललित त्रिभुंग ललित भगवान सब माधुर्यमय आउटा बेसी माधुर्यमय भगवान सबुठ माधुर्यमय कृष्ण त्रिभंग कलीजुग ना कलीजुग ना सब जुगरे सब राज्य सब विश्व सब प्लानेट रे बंका कौ जिन भल लगे ना आपन को क्यों जिनटा बंका भल लगे कहल भल लगे कि गोटे फेणी होती है बंका हाब भी प्रसाद दिया हो बंका फेणी कहीं ने कभी सीधा फेणी दि हो कि ना बंका जिनस को भल पाती किए ही भल पाती ड्रेसटा टी बंका थी ठाकुर को प्रणाम करने जाए उत्तर की दस्तरे बंका बिलकुल कहीं भल पाती आ बंका कथा को भी भल पाती देखिए गुरु शिष्य गुरुदेव शिष्य सहित बिलकुल सुंदर संपर्क थी जिते बड़े शिष्य टी बंका कथ कह गुरु रिजेक्ट भाग सीधा सीधा कथा कह बंका जिनस के भल नदी बंका बोली ही नदी नदी एत सुंदर बंका बोली सौंदर्य कई उपभोग कर पार ना आप आखि आगे देखते ना यहाँ फटकड़ी मकी जाइए गचगुड़ा थी बग मैंने बसी थे मछक जगी बस थे पा धीरे धीरे बोहू थ माँ मैंने आसुए पा नहीं जाऊे पुणी भी चाहिए आगे आगे देख देख नदी को बंका बंका कहीं जिनस भल नुह आ देखिए मनीष ताको भल पाऊ जार टे मुह बंका जार टे कथा बंका जार टे चाली बंका समस्ते खुण कितु जहाँ सबू बंका सबू बंका गोटे सीधा ना ये त्रिभंग कहला कि जानवर गुरुदेव सबू बंका गोटे बड़ फुकेट लोक सी सबू बंका प्रवचन बंका कथा बंका चाली बंका भाव बंका बिलकुल सीधा नुहति महा बंकी बंकी से सब चिंता कले बंका रूप में मत कहीं पाइबे मुझा सीधा हे कि सीधा भी खाली सीधा ठिया हेनी हाथ को भी बंका करें आंगुठी बंका करें पूरा सीधा हेले महाप्रभु रूप से सब सीधा देख आंगुठी बंका कले पूरा सीधा रूप धरले महाप्रभु रूप से सब सीधा बंकी बंकी किए बुझे बंका रूप को से आम मान भंजन ना पाद पा बंका नुपुर ही बंका चाहणी बंका ता ठाणी बंका बंकीमा अधरे मुरली बजाए डाकुंती आस आस राधिका कम से कम जाने तीन टा भंग कह से के बंका ये कथ कह देखते कौन प्रथम कहला पाद पा बंका पाद बंका पा बंका तीन टा बंका त्रिभंग ललित अर्थ पादटा बंका बंका मान छोटा बुझे बंका मान भगवान एमती सुंदर कमनीय रूप से बंका करदा पकाती से बंका पाद पा हस्तटा को बंकई था एमती बंक धर केमती आम एमती धरती कहना बंका कहीं हाथा एमती एमती पाद पा बंका तीन टा त्रिभंग कथ पाद बंका पा बंका ग्रीवा बंका ए सॉरी पानी बंका त्रिभंग तीन टा बंका माने ग्रीवा ग्रीवा बेकटा बंका कोटीटा बंका पादटा बंका ये कृष्ण त्रिभंग त्रिभंग ललित अर्थ पाद बंकी ठिया हमती कोटीटा को भांगी ठिया हमती ग्रीवा ये अंशटा किंतु आमर बढ़िया कवि लिखुं पाद पा बंका खाली कौन तीन टा बंका पाद बंका पा बंका पाद पा बंका नुपुरता बंका अरे पाटा जो बंका हो गला नुपुर कौन सीधा रहा नुपुर भी बंका है पाद पा बंका नुपुरता बंका चाहणी बंका जगन्नाथ जी तो सत्ती ना कम से कम सीधा चाहती सीधा चका चका पाद पा बंका नुपुरता बंका चाहणी बंका ठाणी बंका चाहणी अलग ठाणी अलग ठाणी मान चाहबार जो भंगीटा मुझे सीधा बंक एमती चाहिए यहाँ बंका ठाणी बंका मान कृष्ण एमती सीधा है बंक चाहते नहीं मुँहटा मोड़ी देवे एमती चाहिए गोपी मैंने भावे सी जमुना चाहती ना मुझे चाहिए बुझे पारती पाद पाणी बंका नुपुरता बंका चाहणी बंका ता ठाणी बंका आउ कौन बंका ना बंकीम अधरे हेला भाई एत तो बंका कल मुरल टा भले सीधा बदा अधर टा मुरल बजेला बड़े मुह बंका करते भंकीम बंका अधर भी बंका कर बजाती आप देखिए जो मुरल बजाती से स्वर टाणला मैंने अधरटा निश्चित बंका हे चाहणी बंका ता ठाणी बंका बंकीम अधर मुरल बजे डाकुंती आस आस राति एति बंका आउ जहाँ बंका थी आप सीधा लोक सब खोजीदे बाहर कर शास्त्र आप महाप्रभु लोक ना बेस कृष्ण को खोजिक पाइबानी आज्ञा से पूरा बंका लोक सीधा महाप्रभु पाखे हाथ टेक प्रभु आज कले चांद हरे कृष्ण एंड बी हापी हरे कृष्ण 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 हरे 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 राम 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 हरे हरे प्रभु आस बेस आमको बंका रास्ता को ने सीधा कले चांद हरे कृष्ण एंड बी हापी के खोजे बर्तमान कहते भूषण भूषण अंग ताहे ललित त्रिभंग तीन टा भंग कटी ग्रीवा और पाद तीन टा हूँ बंका अच्छा कृष्ण रूप कमन रूप देखु उद्धव विद्रोह कही ना महाप्रभु आस्वादन कर तार उपर भ्रू धनु नर्तन अच्छा शिकार जो शिकार करने को जाए हाथ में कौन नहीं था धनु नहीं था कि नहीं खाली कौन खाली कौन धनु नहीं था कौन नहीं था सर ते कृष्ण जो शिकार करती क्या अर्थर आगे राधाराणी नि गोपी नियंतर आसे विष्णु शिकार में पड़े तापर लक्ष्मी शिकार में पड़े तापर भक्त शिकार में पड़े जिते जन को कृष्ण शिकार करती रूप माधुर्य धनु क्योंटा अरे कृष्ण निजे महाप्रभु रूप से कहते तार उपर भ्रूधनु नर्तन ए भ्रूधनुटा भ्रू है धनु धनु सहित कहीं तुलना धनुटा सीधा ना बंका नीतिशास्त्र बाउंश को बड़ निंदा कराई आज्ञा बाउंशा बड़ सीधा लोक के भाविया उचित नुहे बाउंश सड़क है ठिया यार स्वभावटा सीधा बोली बाउंश बंकी गले ना जो धनु देह जो सर बाहर निश्चित जन को विद्ध कर रूप देखी क्या सरल बोली मन करना ये अर्थ में क्या न्याय रूप देखी सरल बोली मन करना बाउंशटा सीधा सरल भाया देखा जातु बंकी गला जो बाण मार प्राण नहीं रूप देखी क्या सरल मन करना आई प्रभु आज कौन कर प्रभुंर ये भ्रूटा हो धनु अच्छा धनु यदि हेले धनु जो शिकार करा जाए कौन करा जाए चैतन्य चरित देखते ना प्रभु कमी शिकार कर महाप्रभु निजे आस्वादन करते टिके प्रभु मैं तो आम गौरकृष्ण प्रभु वृंदावन चंद्र प्रभु ब्रजेन्द्र नंदन प्रभु एम तो भावग्राही रसग्राही मैंने भागवत रस आस्वादन कर जानते प्रति शब्द मुझे एत ज्ञान ना मुझे भागवत जहाँ पढ़े चैतन्य चरित मत आस्वादन टे देखे बिलकुल भागवत आस्वादन ठूँ आधुर जिन भ्रू धनु नर्तन धनुटा कौन नाचे कि नाचे नाचे धनु जो शिकार करा जाए कहले एभली जगत में किए ही जड़े अच्छा शिकारी जे एकाथर टाणी शिकार करती ना आगे धनु सरटा लगे आगे टाणी देखिए कहीं छाड़ी धनु सर गाला शिकार दिए बाजन आगे एमती नचे कृष्ण कौन करती राधाराणी गोपी मान को आगे शिकार करने भ्रू रूपक धनु को नचा सब तो बंका बंका भितर नचे अच्छा जी नचेले धनु को सरटा क्योंटा सर है तेरछे नेत्रांत बाण बाण कौटा ना नेत्रांत नेत्रटा बाण नुहे नेत्र अंत नेत्र कोण यटा हूँ बाण ए भ्रूधनु को नचौंट नचे बाणटा क्यों खोजुंट ए कोण रु मान योण रु बाहर बाण मान बार बार नचा नचा मानने राधाराणी गोपी मैंने धैर्य धरती अरे कौन चाहिए एमती बंके भ्रूधनु को नचेले चाहती धर्ज धरने बाणर नचे नचे बाणटी छाड़देवे सर ये कहते तेरछे नेत्रांत बाण तार दृढ़ सन्धान शिकारी जो बाण मारे ସନ୍ଧାନଟା ବିଲକୁଲ ଥାଏ ନା, କେଉଁଠି ବାଣ ମାରିବି, ନଚେଇ 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 ପୁରା ରଖିଥାଏ କୃଷ୍ଣ ତ ନଚେଇ 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 ନେତ୍ରାନ୍ତରୁ ଭୃଯୁଗ ରୂପକ ବାଣକୁ ଛାଡ଼ନ୍ତି। କାହା ନିକଟକୁ? ନା ଗୋପୀ ଆଉ ରାଧାରାଣୀଙ୍କ ନିକଟ। ଆଉ ବିନ୍ଧେ ରାଧା ଗୋପୀ ଗଣର ମନ, ହଁ ଆଉ କେଉଁଠି ଯଦି ବିନ୍ଧନ କରନ୍ତେ ମନ ଫନକୁ ସେ ଛାଡ଼ିକି, ହଁ ମନ କି ସମୟ ପାଇଁ ଦଗ୍ଧ ହେଇଗଲା ପୁଣି ଭୁଲିଯିବ। କୃଷ୍ଣଙ୍କର ବାଣ ଏ ତେର ଛା ନେତ୍ରାନ୍ତ ବାଣ, କୃଷ୍ଣ ଯେ ଏଇ ନେତ୍ରର ଅନ୍ତ କୋଣରୁ ବାଣଟା ଛାଡ଼ନ୍ତି, ତେର୍ଛେଇକି ଏମିତି କଣେଇକି ଥାନ୍ତି, ଏଇ କୋଣରୁ ବାଣ ଯାଏ, ବାଣଟା କେଉଁଠି ଯାଇ ପଶେ ନା ମନରେ, ମନକୁ ବିନ୍ଧନ୍ତି। ଆଉ ରାଧାରାଣୀ ଗୋପୀ ଯେତେ ପତିବ୍ରତା ଶିରୋମଣି, ଯାହାଙ୍କର ପତିବ୍ରତା ଶିରୋମଣିକୁ ସତୀ ଅରୁନ୍ଧତୀ ଏମାନେ ବାଞ୍ଛନା କରନ୍ତି, ସେ ସତୀ ଧର୍ମ ରଖିପାରନ୍ତି ନା। କୃଷ୍ଣଙ୍କ ରୂପକୁ ଦର୍ଶନ କରିବା ପାଇଁ ପାଗଳଣୀ ପରି ସବୁ ଧର୍ମ ସର୍ବଧର୍ମ ତ୍ୟାଗ କରି କୃଷ୍ଣର ସେବ, ସବୁ ଧର୍ମ ଛାଡ଼ି ଦେଇକି ଆସନ୍ତି କୃଷ୍ଣଙ୍କର, ଇଏ ହିଁ କୃଷ୍ଣଙ୍କର ରୂପ। ଆଚ୍ଛା, ଚ ଶବ୍ଦ ଅର୍ଥ ବର୍ତ୍ତମାନ କରୁଛନ୍ତି, ଆମେ ଯେ ଶ୍ଳୋକ କହିଥିଲେ ନା, ଏ ଶ୍ଳୋକ ଚାଲିଛି। ଉଦ୍ଧବ ବିଦ୍ରୋହଙ୍କୁ କହୁଛନ୍ତି କୃଷ୍ଣଙ୍କ ରୂପ କିଭଳି, ନା ଜମର୍ତ୍ତ୍ୟ ଲୀଳ ପୈକମ୍ ସୁଯୋଗମ୍ ମାୟାବଲମ୍ ଦର୍ଶୟିତା ଗୃହୀତମ୍ ବିସ୍ପାପନମ୍ ସ୍ୱ ସ୍ୱ ଚ ସୌଭାଗରୁ ଦେଇ ପରମ ପଦମ୍ ଭୂଷଣମ୍ ଭୂଷଣାଙ୍ଗମ୍। ଭୂଷଣ ଭୂଷଣାଙ୍ଗ ଶବ୍ଦ ଅର୍ଥ କହିଦେଲେ ବିସ୍ପାପନ ସ୍ୱ ସ୍ୱ, କୃଷ୍ଣଙ୍କର ବିସ୍ପାପନ କରନ୍ତି, କୃଷ୍ଣ ନିଜେ ରୂପ ଦେଖି ଆକର୍ଷିତ ହେଇଯାଆନ୍ତି, ଏଇଟା କହିଦେଲେ। ବର୍ତ୍ତମାନ ଚ ଶବ୍ଦରେ ଚ ଅର୍ଥ, ମୁଁ ତ ମହାରାଜଙ୍କ କଥାରୁ କହିଲି କେବଳ, ଚ ଅର୍ଥ ଅନ୍ୟ, ଯାହା କୁହା ନଗଲା ଯାହା କିଛି ରହିଲା, ମୁଁ ସେଇ ଅର୍ଥରେ କହୁଛି, ମୁଁ ଜାଣିନି ଆପଣ ଜଷ୍ଟ ଅନୁମାନ କରି କହୁଛି। ଚ ଅର୍ଥ ଆଉ ଯେଉଁମାନେ କୃଷ୍ଣ ଆଉ ଗୋପୀମାନଙ୍କୁ ଛାଡ଼ି ଜଗତର ଯେଉଁମାନେ ରହିଲେ ତାଙ୍କ ଭିତରୁ ଫାଷ୍ଟ ଲିଡର୍ମାନଙ୍କୁ ବଛାଗଲା। ଲିଡର୍ମାନେ କିଏ? କୃଷ୍ଣଙ୍କ ପରେ ଲିଡର୍ ହେଲେ ବିଷ୍ଣୁ ମହାପ୍ରଭୁ। ବିଷ୍ଣୁ ଗୋପୀର ଭାବରେ ବିଷ୍ଣୁଙ୍କୁ ଆଜ୍ଞା ନେଲେ, କହିଲେ ବିଷ୍ଣୁ ଆଉ କୃଷ୍ଣ ରୂପରେ ଆକର୍ଷିତ ହୁଅନ୍ତି କି ନାହିଁ? ତ୍ରିଭୁବନ କମନ, ତିନି ଭୁବନର ଉର୍ଦ୍ଧାର କଥା ବର୍ତ୍ତମାନ କହୁଛି, ତିନି ଭୁବନ କଥା କ'ଣ କରେ? ଆଚ୍ଛା, କୋଟି ବ୍ରହ୍ମାଣ୍ଡ ପରମ ବ୍ୟମ ତାହା ଯେ ସ୍ୱରୂପ ଗଣ, କୋଟି ବ୍ରହ୍ମାଣ୍ଡ ପରମ ବ୍ୟମ ତାହା ଯେ ସ୍ୱାର ବଳେ ହରେ ମନ ତାସବାର ବଳେ ହରେ ପତିବ୍ରତ ଶିରୋମଣି ଯାରେ କହେ ବେଦବାଣୀ, ପତିବ୍ରତ ଶିରୋମଣି ଯାରେ କହେ ବେଦବାଣୀ ଆକର୍ଷଏ ସେଇ ଲକ୍ଷ୍ମୀ ଗଣେ ଆକର୍ଷଏ ସେଇ ଲକ୍ଷ୍ମୀ ଗଣ। ଚ ଶବ୍ଦ ଅର୍ଥ କହୁଛନ୍ତି ଚ, ଆଉ ଯେଉଁମାନେ ରହିଲେ କୃଷ୍ଣଙ୍କ ଛଡ଼ା ଗୋପୀ ରାଧାରାଣୀଙ୍କ ଛଡ଼ା, କୋଟି ବ୍ରହ୍ମାଣ୍ଡ ପରମ ବ୍ୟମ, କୋଟି କୋଟି ବ୍ରହ୍ମାଣ୍ଡ ଅଛି ଆଉ ପରମ ବ୍ୟମ, କୋଟି କୋଟି ମଧ୍ୟ ପରମ ବ୍ରହ୍ମ, ପରମ ବ୍ୟମ ମାନେ ବୈକୁଣ୍ଠ, କୋଟି କୋଟି ବୈକୁଣ୍ଠ ଅଛି, କୋଟି ବ୍ରହ୍ମାଣ୍ଡ ପରମ ବ୍ୟମ ତାର ଯେ ସ୍ୱରୂପ ଗଣ, ସ୍ୱରୂପ ଗଣ ମାନେ ପରମ ବ୍ୟମରେ ଯେଉଁ କୋଟି କୋଟି ବିଷ୍ଣୁ ରହୁଛନ୍ତି, କୃଷ୍ଣ କୋଟି କୋଟି ବିଷ୍ଣୁଙ୍କୁ ଆକର୍ଷଣ କରନ୍ତି। କିଭଳି ଆକର୍ଷଣ କରନ୍ତି? ନା ତା ସବାର ବଲେ ହରେ ମନ, ବଳପୂର୍ବକ, ଏମିତି ନାହିଁ ବିଷ୍ଣୁ ମାନେ ଯେ ଚାହାନ୍ତି ନାହିଁ କୃଷ୍ଣଙ୍କୁ ଦେଖିବା ପାଇଁ କୃଷ୍ଣଙ୍କ ରୂପରେ, କାରଣ ସେ ତ ମ୍ୟାନେଜମେଣ୍ଟ ଡ୍ୟୁଟି ରହିଲେ ନା, କୌଣସି ମ୍ୟାନେଜର କେବେ ହେଲେ ସେ ଚାହେଁ ନା ମୁଁ ବିଲକୁଲ ଆସିକି ଦର୍ଶନ ଆଣିଥିଲେ ଘଣ୍ଟା ଘଣ୍ଟା ଠିଆ ହେବି, କୀର୍ତ୍ତନ ଘଣ୍ଟା ଘଣ୍ଟା କରିବି, ଘଣ୍ଟା ଘଣ୍ଟା ବସି କୃଷ୍ଣ, ମ୍ୟାନେଜମେଣ୍ଟର ଚିନ୍ତାଟା ଏତେ ବଡ଼। ଆପଣ ଦେଖନ୍ତୁ ଏ ଛୋଟିଆ ଗୋଟେ ମଠ ମନ୍ଦିର ଯିଏ ମ୍ୟାନେଜ୍ କରୁଛି ତା ସବୁବେଳେ ଚିନ୍ତା କେମିତି ଭକ୍ତମାନେ ଶୃଙ୍ଖଳିତ ରହିବେ, ବ୍ରହ୍ମାଣ୍ଡକୁ ଯିଏ ମ୍ୟାନେଜମେଣ୍ଟ କରୁଛନ୍ତି ବିଷ୍ଣୁ ତାଙ୍କର କେତେ ଚିନ୍ତା ରହିଥିବ, ସିଏ କାହିଁକି କୃଷ୍ଣଙ୍କ ଫାଙ୍ଗରେ ପଡ଼ିବେ କହିଲି? ଛୋଟ ମ୍ୟାନେଜରମାନଙ୍କୁ ଦେଖୁଛୁ ତାଙ୍କ ସବୁବେଳେ ଚିନ୍ତା, ପ୍ରସାଦ ଠିକ୍ ଟାଇମ୍ରେ ହେଲା କି ନାହିଁ, ଭଗବାନ ଭକ୍ତମାନେ କ୍ଲାସ୍କୁ ଆସିଲେ କି ନାହିଁ, ଏତେ ଚିନ୍ତା ରହିଯାଉଛି, ପ୍ରଭୁଙ୍କର ମାଧୁର୍ଯ୍ୟ ଆସାଦନ କରିବାକୁ ସମୟ ହେଉନି। ଆଉ ଯେଉଁଠି ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ଜଣେ ଇନଚାର୍ଜ ବିଷ୍ଣୁ, ସିଏ ଏତେ ବଡ଼ ମ୍ୟାନେଜମେଣ୍ଟ ପୋଷ୍ଟରେ ରହିଛନ୍ତି, କେଉଁ ବ୍ରହ୍ମା କ'ଣ କଲା, କେଉଁ ଅସୁର ତପସ୍ୟା କଲେଣି, କେଉଁଠି କ'ଣ ହେଉଛି, ବିଲକୁଲ ତ ମ୍ୟାନେଜମେଣ୍ଟରେ ମୁଣ୍ଡ ଘୁରୁଛି, ସେ କୃଷ୍ଣ ରୂପ କାହିଁକି ଆକର୍ଷିତ ହେବେ? କିନ୍ତୁ ମହାପ୍ରଭୁ କହୁଛନ୍ତି ଚ ଜବରଦସ୍ତି କୃଷ୍ଣ ଡାକି ଆଣନ୍ତି, ତାଙ୍କ ରୂପରେ ଆକର୍ଷିତ ହେଇଯାଆନ୍ତି। କିଭଳି ନା କୋଟି ବ୍ରହ୍ମାଣ୍ଡ ପରମବ୍ରହ୍ମ ତାର ଯେ ସ୍ୱରୂପ ଗଣ, ତା ସବାର ବଳେ ହରେ ମନ, ବଳ ପୂର୍ବକ ତାଙ୍କ ମନକୁ ହରଣ କରିନେବେ। ଆଚ୍ଛା ହଁ, ବ୍ରହ୍ମା ଇଏ ବୋଲି ହରଣ କରିନେବେ କିଏ? ବିଷ୍ଣୁକୁ ସିନା ହରଣ କରିଦେବେ, ଲକ୍ଷ୍ମୀ କ'ଣ ହରଣ କରିପାରିବେ? ଆରେ ଲକ୍ଷ୍ମୀଟା ସବୁଠୁ ପତିପ୍ରତା ନା, ଲକ୍ଷ୍ମୀ କେବେ ହେଲେ ପତିପ୍ରତା ଧର୍ମ ତ୍ୟାଗ କରନ୍ତିନି, କାରଣ ତାଙ୍କର ପତିପ୍ରତାର ଧର୍ମକୁ ଜଗତରେ ସମସ୍ତେ ଅନୁସରଣ କରନ୍ତି। ସେଥିପାଇଁ ମା' ମାନେ ଲକ୍ଷ୍ମୀ ପୂଜା କରିବାର ଗୋଟିଏ କାରଣ ପତିବ୍ରତା, ପତିବ୍ରତା। ଲକ୍ଷ୍ମୀ ବିଷ୍ଣୁକୁ ପୂଜା କରନ୍ତି, ମୁଁ ହେଉଛି ଲକ୍ଷ୍ମୀ ସ୍ୱରୂପା, ମୋର ପତି ହେଲେ ବିଷ୍ଣୁ ସ୍ୱରୂପା, ତେଣୁ ମୁଁ ସତୀ ହବା ପାଇଁ, ମାନେ ଏ ଲକ୍ଷ୍ମୀ ପୂଜା ମାନୁ ଗୋଟେ ସତ୍ୟ ସତ୍ୟବାନ ନା କ'ଣ ଗୋଟେ ହୁଏ ନା, ସତ୍ୟବାନ ସାବିତ୍ରୀ। ଏଇ ଦୃଷ୍ଟିରେ ସତୀ ଧର୍ମଟା ତ ତ୍ୟାଗ କରିବେ ନା, ଆଉ ପତି ତ ଦେବତା ନା, ଏଇ ଦୃଷ୍ଟିରେ ସତୀ ଧର୍ମଟାକୁ ରକ୍ଷା କରିବା ପାଇଁ ଏସବୁ ପୂଜା କରନ୍ତି। କିନ୍ତୁ ସତୀ ଧର୍ମର ଶ୍ରେଷ୍ଠ ଶିରୋମଣି ହେଲେ ଲକ୍ଷ୍ମୀ, ତାଙ୍କୁ ହି ଭଗବାନଙ୍କ ରୂପ ଆକର୍ଷଣ କରେ। ସେଥିପାଇଁ ତ୍ରିଭୁବନ କମନମ ତମାଲ ବର୍ଣ୍ଣମ, ବର୍ଣ୍ଣ କିଭଳି ଛାଡ଼ନ୍ତୁ ଆଗେ ରୂପ ଦେଖନ୍ତୁ, ଏ କମନୀୟ ତ୍ରିଭୁବନ କମନମ। ଲକ୍ଷ୍ମୀ କିଭଳି ଆସନ୍ତି ନା, ପତିବ୍ରତା ଶିରୋମଣି, ଶିରୋମଣି ମୁକୁଟ, ପତିବ୍ରତା ମାନଙ୍କର ଯେମିତି ଲିଡରସିପ, ଯାର ଯାର କହେ ବେଦବାଣୀ, ବେଦରେ ଲକ୍ଷ୍ମୀଙ୍କର ପତିବ୍ରତାକୁ ବାର ବାର ପ୍ରଶଂସା କରାଯାଇଛି। ଆକର୍ଷଏ ସେଇ ଲକ୍ଷ୍ମୀ ଗଣ, କୃଷ୍ଣଙ୍କ ରୂପ ଏଭଳି, ଏ ଯାହା ଶୁଣିଲେ ବଙ୍କା ଠାକୁର ସବୁ ବଙ୍କା ବଙ୍କେଇ ବଙ୍କେଇ ଲକ୍ଷ୍ମୀ ଭଳି ରୂପକୁ ବଙ୍କା ଠାକୁର ଆକର୍ଷଣ କରିଦେବେ। ସେଇଥିପାଇଁ ଲକ୍ଷ୍ମୀ କ'ଣ କରିବେ, ବଙ୍କା ଠାକୁର ରୂପରେ ତ ଆଉ ପାଇଲେନି ଜାଗା ବଙ୍କା ଠାକୁରଙ୍କ ପାଖରେ, ବକ୍ଷର ରହିଲେ। ତେଣୁ ଭଗବାନ ଯେତେବେଳେ ସିଧା ହେଲେ ଜଗନ୍ନାଥ ରୂପରେ, ପଛରେ ରହିଲେ, ତଥାପି ପାଖକୁ ଆସିପାରୁନାହାନ୍ତି, କାରଣ ରାଧାରାଣୀଙ୍କ ଚିତାରେ ଏତେ ବିଭୋର, ରାଧା ଭାବରେ ଭାବିତି ଏଇ କୃଷ୍ଣ ଯେ ସମ୍ପୂର୍ଣ୍ଣ ଏ ରୂପ ଧରିଛନ୍ତି। ତେଣୁ ଲକ୍ଷ୍ମୀ ଦୂରେଇ ଦୂରେଇ ଏବେ ବି ଅଛନ୍ତି, ଦେଖିବେ ଲକ୍ଷ୍ମୀ ମନ୍ଦିର ପଛ କଡ଼ ରହିଛି, ପୁଣି ବି ଜଗନ୍ନାଥଙ୍କର କେଉଁ କଡ଼କୁ ରହିଛି ଲକ୍ଷ୍ମୀ ମନ୍ଦିର, ଆପଣ ହିସାବ କଲେ ଲକ୍ଷ୍ମୀ ମନ୍ଦିର କେଉଁ କଡ଼କୁ ରହିଛି ଜଗନ୍ନାଥଙ୍କର, ସେଇ ବାମ କଡ଼କୁ ରହିଲେ। କିନ୍ତୁ ରାଧାରାଣୀ କେଉଁଠି ଦେଖିଲେ ଯେତେବେଳେ ଆସିଛନ୍ତି ସେବା କରିବା ପାଇଁ, ବାମ କଡ଼ ଡାହାଣ କଡ଼ କିଛି ମାନିଛନ୍ତି? ଗୋପୀମାନେ କିଛି ମାନିଛନ୍ତି? ସିଧା ଆସିବେ, ଆଗରେ ଠିଆ ହେବେ, ପଚାରିବେ କଥା, ସିଏ ବିଧି ଧର୍ମ କିଛି ନାହିଁ, ସିଧା ପଚାରିବେ, ଆଉ ପଚରା ପଚାରିବ ନାହିଁ ଧର୍ମ। ଲକ୍ଷ୍ମୀ ତ ବିଲକୁଲ ହାତ ଯୋଡ଼ିକି ସମ୍ଭ୍ରମରେ, ଆଉ ଗୋପୀମାନେ ତ ସିଧା ଆସିବା, ଆଗେ ଗାଳି ଆରମ୍ଭ କରିବେ। ଚୈତନ୍ୟ ଚେତାମୃତରେ କହୁନାହାନ୍ତି, ପ୍ରିୟା ଯଦି ମାନ କରି କରଏ ଭର୍ଷନ, ବେଦ ସ୍ତୁତି ହୋଇତେ ସେଇ ହରେଇ ମୋର ମନ। ଅନନ୍ତ କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ବେଦ ମୂର୍ତ୍ତି ମନ୍ଦାଇ ମୋର ସ୍ତୁତି କରିବ, ମୋତେ ସନ୍ତୁଷ୍ଟ କରିବେ, ମୋ ମନକୁ ଟିକିଏ ହରଣ କରିପାରିବେ, କିନ୍ତୁ ମୋର ପ୍ରିୟାମାନେ ଆସି ମୋ ସମ୍ମୁଖରେ ଠିଆ ହେଇ ସିଧା ମୋତେ ଗାଳି ଦିଅନ୍ତି, ଗାଳି ମାନେ ଆମ ଯେମିତି ଗାଳି ସେମିତି ନୁହେଁ, ଆକ୍ଷେପ ପୂର୍ଣ୍ଣ ପ୍ରୀତିପୂର୍ଣ୍ଣ ବର୍ଚ୍ଚରେ ମୋର ଦୋଷ ଗୁଡ଼ିକୁ ଉଦ୍ଗାର କରନ୍ତି, ମୋର ମନ ବିଲକୁଲ। ମୁଁ ତ ଭାବେ ଏଇ ବେଦ ଏବେ ହିଁ, ଇଏ ନୂତନ ବେଦ କିଏ ନାରୀ ରୂପରେ ଆସିକି ମୋତେ ମୋ ମନକୁ ହରଣ, ପୁରା ଭଗବାନ ଠିଆ ହେବେ, ମନକୁ ସଂଯମ କରିବେ, ଗୋପୀମାନେ ଗାଳି ଦେବେ, ଭଗବାନ ଚିନ୍ତା କରିବେ, ଆଚ୍ଛା ମନ ମୋର ବର୍ତ୍ତମାନ ହରଣ କର। ଲକ୍ଷ୍ମୀ ତା କରୁନାହାନ୍ତି, ସତୀବ୍ରତା ଶିରୋମଣି ଯାର କହେ ବେଦବାଣୀ, ବେଦ ଯେଉଁ ଲକ୍ଷ୍ମୀଙ୍କର ଭୂଇ ଭୂଇ ଭୂୟ ଭୂୟ ପ୍ରଶଂସା କରନ୍ତି, ଆକର୍ଷଏ ସେହି ଲକ୍ଷ୍ମୀଗଣ, ସେହି ଲକ୍ଷ୍ମୀମାନଙ୍କୁ ପ୍ରଭୁ ଆକର୍ଷଣ କରିଦିଅନ୍ତି। ସେଥିପାଇଁ ବିଲ ବନରେ ଆସି ଆଜି ବି ଲକ୍ଷ୍ମୀ ତପସ୍ୟାରେ ଅଛନ୍ତି। ତ୍ରିଭୁବନ କମନମ, ଭୀଷ୍ମଦେବ ପ୍ରଭୁଙ୍କର ଏହି କମନୀୟ ରୂପକୁ ଦର୍ଶନ କରି ସ୍ତୁତି କରି ବିସ୍ଫାରିତ ନୟନରେ, ପ୍ରଭୁପାଦ କହୁଛନ୍ତି ଏତେ ସ୍ପଣ୍ଟାନିୟସ୍ ଲଭ୍ ତାଙ୍କର ଥିଲା, ସ୍ୱାଭାବିକ ପ୍ରେମ, ପ୍ରଭୁପାଦଙ୍କ ୱାର୍ଡ ବଡ଼ ମାନେ ବିଚିତ୍ର ଜିନିଷ, ଖାଲି ଲଭ୍ କହୁନାହାନ୍ତି, ସ୍ପଣ୍ଟାନିୟସ୍ ଲଭ୍, ସ୍ୱାଭାବିକ ପ୍ରୀତି ଭୀଷ୍ମଦେବ ବିସ୍ଫାରିତ ନୟନରେ ପ୍ରାୟ ଚାହିଁଛନ୍ତି ପ୍ରଭୁଙ୍କ ରୂପକୁ ଏବଂ ସ୍ତୁତି କରୁଛନ୍ତି। ତ୍ରିଭୁବନ କମନମ ତମାଳ ବର୍ଣ୍ଣମ, ହଁ ତ୍ରିଭୁବନ କମଲ ତମାଳ ବର୍ଣ୍ଣମ, ଏ କମନ ଶବ୍ଦ ତ ବହୁତ ଭଗବାନଙ୍କ ରୂପ ବର୍ଣ୍ଣନା ପ୍ରଚୁର ଦିଆଯାଇଛି, ସମୟ ହେଇଗଲା, ଠିକ୍ ଅଛି। ଚଣ୍ଡିଦାସ ସବୁଠୁ ବଡ଼ ମହାପ୍ରଭୁ ପ୍ରାମାଣିକ ଭାବରେ ଚଣ୍ଡିଦାସଙ୍କର ପଦକୁ ଆସ୍ୱାଦନ କରନ୍ତି। ଚଣ୍ଡିଦାସ ବିଦ୍ୟାପତି ଶ୍ରୀ ଜୟଦେବ ଶ୍ରୀ ଗୀତ ଗୋବିନ୍ଦ, ମହାପ୍ରଭୁଙ୍କର ବିରହ ଅବସ୍ଥାରେ ମହାପ୍ରଭୁ ତିନି ଜଣଙ୍କର ପଦକୁ ଆସ୍ୱାଦନ କରନ୍ତି। ଏଇଟା ମହାପ୍ରଭୁଙ୍କର ବିରହକୁ ପୃଷ୍ଟି କରେ ଏବଂ ପ୍ରଶମିତ ମଧ୍ୟ କରେ। ଚଣ୍ଡୀଦାସ ଭାରି ରସିକ କବି, କୃଷ୍ଣଙ୍କ ରୂପକୁ ଲେଖିଛନ୍ତି। ମୁଁ ତ ଭାବିଥିଲି ସବୁ ପଢ଼ିବି ବୋଲି, ଆଉ ସମୟ ନାହିଁ, କେବଳ କିଛି ମୁଁ କହୁଛି। ଚ ଶବ୍ଦ ଅର୍ଥକୁ ନେଇଯାଆନ୍ତୁ। ହଁ, ଲକ୍ଷ୍ମୀଙ୍କୁ ସିନା ହରଣ କରିଦେଲେ, ଗୋପୀଙ୍କୁ ହରଣ କରିଦେଲେ, ବିଷ୍ଣୁଙ୍କୁ ହରଣ କରିଦେଲେ ମନ ତାଙ୍କ ରୂପ, ଆଉ କାହାକୁ ହରଣ କଲେ? କୃଷ୍ଣ ନିଜ ରୂପ ମୁନିମାନଙ୍କୁ ତ ହରଣ କରିପାରିନାହାନ୍ତି ନା। ମୁନି ମନୋହର ବେଶ, ମୁଁ ସଂସ୍କୃତ ଉପରକୁ ଯାଉନି। ଚଣ୍ଡୀଦାସ କୃଷ୍ଣଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି, ମୁନିମାନଙ୍କ ମଧ୍ୟ ରୂପକୁ ହରଣ କରିନିଅ। ଆଉ ବୃଷଭାନୁ ରାଜା, ବୃଷଭାନୁପୁରରେ ଯେତେ ଲୋକ ଥାଆନ୍ତି ସବୁ ମୂର୍ଚ୍ଛିତ ହେଇଯାନ୍ତି, ଆଉ ବୃଷଭାନୁ ରାଜା ବି ମୂର୍ଚ୍ଛିତ ହେଇଯାନ୍ତି, ଚଣ୍ଡୀଦାସ ଲେଖିଛନ୍ତି। ନୟନ କମଳ ଅତି ନିରିମଳ, ନୟନ କମଳ ଅତି ନିରିମଳ, ତାଏ କାଜରେ ରଲେଖା, ତାଏ କାଜରେ ଯମୁନା କିନାରେ ମେଘର ଧାରାଟି, ଯମୁନା କିନାରେ ମେଘର ଅଧିକ ଦିଆଛେ ଦେଖା, ଅଧିକ ଦିଆଛେ। ପାଦ ପଦ୍ମଥିରୁ ବର୍ଣ୍ଣନା କରିଛନ୍ତି, ସମୟ ନାହିଁ, ମୁଁ ନୟନ ପାଖକୁ ଆସୁଛି। ତ୍ରିଭୁବନ କମନ ନୟନ କମଳ ଅତି ନିରିମଳ, ତାହେ କାଜରେ ରେଖା। ଭଗବାନଙ୍କ ନୟନ କିଭଳି ଆପଣ ଚିନ୍ତା କରନ୍ତୁ, ପଙ୍କଜ ନେତ୍ର, ତାହେ କାଜଳରେ ରେଖା। ଭଗବାନ କଳା ଲାଗିଛନ୍ତି, ଆଉ ଯମୁନା କିନାରେ କିଭଳି ଦେଖାଯାଉଛନ୍ତି ଦୃଶ୍ୟଟା, ନା ଯମୁନା କିନାରରେ ନୂତନ ମେଘ ଉଠିଛି, ଯମୁନା କିନାରେ ମେଘର ଧାରାଟି ଅଧିକ ଦିଆଛି ଦେଖା। ଯମୁନା କୂଳରେ ଯମୁନାର ବର୍ଷା, ଯମୁନା ଜଳଟା କିଭଳି ନୀଳବର୍ଣ୍ଣ, ତା ସାଙ୍ଗକୁ ନୂତନ ବର୍ଷା ଆସିଯାଇଛି, ନୂତନ ବର୍ଷା ସେଠୁ ଉଠିକି ଆସିଛି। ଯେଭଳି ଦୃଶ୍ୟ କୃଷ୍ଣଙ୍କର ଲୋଚନ ଦୃଶ୍ୟଟା ସେଭଳି ଚଣ୍ଡୀଦାସ କହୁଛନ୍ତି। ଆଚ୍ଛା, କେଶଟା କିଭଳି
ବିଚିତ୍ର ଚାମର କେଶର ଆଣ୍ଟୁନି, ବିଚିତ୍ର ଚାମର ବାନ୍ଧିଆ ବିନୋଦ ଚୂଡ଼ା, ବାନ୍ଧିଆ ନାନା ସେ କୁସୁମ ପ୍ରଭୁଙ୍କର କେଶର ରୂପଟା ଏଭଳି ଭକ୍ତ ସବୁ ଜାଣିବା ଦରକାର। ମୁଁ ଯେତେବେଳେ ଦେଖେ ଆମର ଓଡ଼ିଶାରେ ନାରଦ ମୁନି ଏଇ ଟିଭି ସିରିଏଲ, ମୁଁ ଇ ଟିଭିରେ ଯେତେବେଳେ ପ୍ରବଚନ ଟିକେ ଶୁଣିବା ପାଇଁ ଯାଏ, ସେତେବେଳେ ମଝିରେ ମଝିରେ ଗୋଟେ ଆଡ଼ଭର୍ଟାଇଜ୍ ଦିଏ ମହାଭାରତ, ନାରଦ ମୁନି କ'ଣ କରନ୍ତି, ନାରଦ ମୁନି କରିଥାନ୍ତି କେଶ ଭିତରେ ଗୋଟେ ଫୁଲମାଳା ବାନ୍ଧିଛନ୍ତି। ମୋତେ ବିରକ୍ତି ଲାଗେ, କାହିଁକି ଏ ଲୋକ ଫୁଲମାଳା ବାନ୍ଧିଛନ୍ତି। ଆଉ ଉତ୍କଳରେ ମୁଁ ଦେଖେ ଯେଉଁଠି କୃଷ୍ଣ ଆସିବେ ଚୁଟିଟାକୁ ଏମିତି କରିଥିବେ, କେଶଟାକୁ ଚୂଡ଼ାଟାକୁ ଗୋଟେ ଫୁଲମାଳା ବାନ୍ଧିଥିବେ, ମୋତେ ଭଲ ଲାଗେନି। ଯେତେବେଳେ ଏଇଟା ପଢ଼ିଲି, ଆରେ ସତ କଥା ତ, ଭଗବାନଙ୍କର କେଶ କେମିତି ବାନ୍ଧିଥାନ୍ତି, ନା ବିଚିତ୍ର ଚାମର କେଶର ଆଣ୍ଟୁନି। ଭଗବାନଙ୍କର କେଶ ପୁରା ଘନ କେଶ, ଆଉ କିଭଳି କୁଞ୍ଚିତ କେଶ, ଜୟଦେବ ଲେଖିଛନ୍ତି ନା କୁଞ୍ଚିତ କେଶ, ହଁ କୁଣ୍ଡଳ ବଲୟିତ କେଶ। କ'ଣ କରିବା, ପ୍ରଭୁ ତ ସେ ଭାଗ୍ୟ ଆମକୁ ଦେଇନାହାନ୍ତି ସଂସ୍କୃତ ପଢ଼ିକି ଆସ୍ୱାଦନ କରିବା ପାଇଁ, କମ୍ ସେ କମ୍ ମହାପ୍ରଭୁ ରୂପରେ ବେଙ୍ଗଲୀ ପଢ଼ିକି ଆସ୍ୱାଦନ କରିବା ପାଇଁ ସୌଭାଗ୍ୟ ଦେଇଛନ୍ତି। କୁଞ୍ଚିତ ବଲୟିତ କେଶ, କୁଞ୍ଚିତ କେଶ, ଏ ଡ୍ରାଏ ମାରିକି ନୁହେଁ, ଆଜିକାଲି ଯେଉଁ ଥାର୍ଡ଼ କ୍ଲାସ୍ ଲୋକ ସେଥିପାଇଁ କୃଷ୍ଣଙ୍କୁ ଅନୁକରଣ କରୁଛନ୍ତି। କୁଞ୍ଚିତ କେଶ ପ୍ରଭୁଙ୍କର ସ୍ୱାଭାବିକ କୁଞ୍ଚିତ ଘନ କେଶ, ସବୁଗୁଡ଼ିକ ବିଲକୁଲ ମାନେ ଆବର୍ତ୍ତ ଭଳି କେଶ ହେଇଥିବେ, ଘୁରି 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 ଗୋଟେ ପଦ୍ମପୁଷ୍ପ ଭଳି ହେଇଥିବେ, ପଦ୍ମପୁଷ୍ପ ଅଧା ଖୋଲିନଥିବ ଯେପରି ଅବସ୍ଥା। ବିଚିତ୍ର ଚାମର କେଶର ଆଣ୍ଟୁନି ବାନ୍ଧିଛନ୍ତି, ପୁରା ଟାଇଟ୍ କରିକି ଜୁଡ଼ାଟା ବାନ୍ଧିଛନ୍ତି, ବାନ୍ଧିଆ ବିନୋଦ ଚୁଡ଼ା, ଏତେ ଆନନ୍ଦରେ ବାନ୍ଧିଛନ୍ତି ଚୁଡ଼ା ଚୁଡ଼ା ବାନ୍ଧିଛନ୍ତି। ତା ଦେହରେ କ'ଣ ଦେଇଛନ୍ତି, ନାନା ସେ କୁସୁମ, ଗୋଟେ କୁସୁମ ଫୁଲ ଗୁନ୍ଥି, ମାଳତୀ ଜୁଇ ମଲ୍ଲି ଭିନ୍ନ ଭିନ୍ନ ରଙ୍ଗର ଫୁଲ ସବୁ ଖୁସିଛନ୍ତି, ଅତିଶୟ ସୁସମ ସୁନ୍ଦର ବାସନା ଏବଂ ସୁନ୍ଦର ରୂପ, ତାହେ ମାଲା ଦିଆ ବେଢ଼ା। କେଶଟାକୁ ବାନ୍ଧିଲା ପରେ କେଶର ମୂଳଟା ଗୋଟେ ପତଳା ହେବ କି ନାହିଁ, ସେଠି ମାଳା ଗୋଟେ ଘେରା ହେଇଛି। କୃଷ୍ଣଙ୍କ ରୂପ ଏଇଭଳି, ତ୍ରିଭୁବନ କମନମ ତମାଲ ବର୍ଣ୍ଣମ। ଆଚ୍ଛା, ଆଉ କ'ଣ ମୈଳୀ ଚୂଡ଼ାଟା କିଭଳି ରହିଛି? ଚଣ୍ଡିଦାସ ବଡ଼ ପ୍ରେମୀ, ଏତେ ପ୍ରେମିକ ମହାପ୍ରଭୁ ଛଡ଼ା କି ଆସ୍ୱାଦନ କରିପାରିବେ ତାଙ୍କର?
ତାପରେ ମୟୂର ଶ୍ରୀଖଣ୍ଡ ଆରୋପୀ, ତାପରେ ମୟୂର ଶ୍ରୀଖଣ୍ଡ ଆରୋପେ ମୋହନ ବଂଶୀ କରତେ ତ୍ରିଭଙ୍ଗ ଭଙ୍ଗିମା କଟାକ୍ଷ ଚାହାରି, ତ୍ରିଭଙ୍ଗ ଭଙ୍ଗିମା ଅମିୟା ମଧୁର ହାସି, ଅମିୟା ମଧୁର
ମୁଖଟା ଅମିୟା ମଧୁର ହାସି, ମଧୁର ମୁଖ, ହାସ୍ୟଟା ପୁରା ମଧୁରମୟ, ଅମୃତ ଯେଭଳି ବାହାରୁଛି କି? ଅମୃତ ନାଁ ଶୁଣିବାକୁ ଆମର କେତେ ଲୋଭ! ଭଗବାନ ତାହେଲେ ବେଣୁ ଧରିଛନ୍ତି, ତ୍ରିଭଙ୍ଗ ଭଙ୍ଗିମା କଟାକ୍ଷ ଚାହାଣି, ଯାହା ଆମେ ପୂର୍ବରୁ ବର୍ଣ୍ଣନା କଲେ ବିଲକୁଲ ଚଣ୍ଡିଦାସ ଏହା କହୁଛନ୍ତି, କଟାକ୍ଷ ଚାହାଣି ତ୍ରିଭଙ୍ଗ ଭଙ୍ଗିମାରେ ଠିଆ ହେଇଛନ୍ତି, ଆଉ ଅମିୟା ମଧୁର ହାସି ହସ୍ତରେ ମୁରଲୀ ଧରିଛନ୍ତି। ଆଉ ପ୍ରଥମେ କେଶ କଥା କହୁଥିଲେ ନା, କେଶର ଫୁଲ ରହିଛି ଚାରିକରରେ, ଭିନ୍ନ ଭିନ୍ନ ଫୁଲ ଖୁସା ହେଇଛି। ତାପରେ ମୟୂର ଶ୍ରୀଖଣ୍ଡ ଆରୋପୀ, ତାପରେ ମାନେ କ'ଣ? ତାର ଉପରେ ଚୂଡ଼ା, ଚୂଡ଼ାର ଉପରେ ରହିଛି ଶ୍ରୀଖଣ୍ଡ ମୟୂର। କରତେ ମୋହନ ବଂଶୀ ତ୍ରିଭଙ୍ଗ ଭଙ୍ଗିମା କଟାକ୍ଷ ଚାହାଣି ଅମିୟା ମଧୁର ହାସି, ଅମୃତ ଝରୁଛି ମଧୁର ହାସ୍ୟରେ। ଚ ଶବ୍ଦ ଅର୍ଥକୁ ଯାଆନ୍ତୁ, ଆମେ ଯେଉଁଠି ଚ ଆଲୋଚନା କରୁଥିଲେ, ଲକ୍ଷ୍ମୀ ମନକୁ ହରଣ କରିନେଲେ, ବିଷ୍ଣୁଙ୍କ ମନକୁ ହରଣ କରିଦେଲେ, କୃଷ୍ଣ ନିଜ ମନ ବି ନିଜ ରୂପରେ ହରଣ ହେଇଗଲା। ଆଉ ଚ ଅର୍ଥରେ ଯିଏ ବାକି ରହିଥିଲା ଆଗେ, କୁଳର ପତିବ୍ରତା ଗୋପୀମାନେ ବି ସବୁ ଚାଲିଯାଇଛନ୍ତି, ଏଇ ବର୍ତ୍ତମାନ କହୁଛନ୍ତି।
ଦେଖିଆ ସେ ରୂପ ମଦନ ମୂର ଛେ, ଦେଖିଆ ସେ ରୂପ କୁଳେର କାମିନୀ ହତ, କୁଳେର ମୁନିର ମାନସ ଜପ ତପ ଛାଡ଼ି, ମୁନିର ମାନସ ଓ ରୂପ ଦେଖିଆ କତ, ଓ ରୂପ ଦେଖିଆ
ଦେଖିଆ ସେ ରୂପ ମଦନ ମୂରଛେ। ମଦନ ତ ତାଙ୍କ ଜୀବନରେ କେବେ ମୂର୍ଚ୍ଛା ହେଇନଥିଲେ, ମଦନ ମୋହନ, ମଦନକୁ ମୋହିଲେ ମୂର୍ଚ୍ଛା ହେଇଗଲେ। ଦେଖିଆ ସେ ରୂପ ମଦନ ମୂରୁଛେ, ଚ ଶବ୍ଦର ଅର୍ଥ ନିଅନ୍ତୁ, ଆଉ ଯେତେ ଜଣ ବାକି ରହିଲେ ମଦନ ମୂର୍ଚ୍ଛା ପାଇଗଲେ। ଆଉ କୁଳର କାମିନୀ ହତ, କୁଳ ସତୀବ୍ରତା କାମିନୀ ମାନେ ହତ ହେଇଗଲେ, ହତ ମାନେ ଲଜ୍ଜା ଧର୍ମ ଆଉ କିଛି ରହିଲା ନା, ଶାରୀରିକ ଧର୍ମ ସବୁ ଛାଡ଼ିଦେଲେ ସାଧୁମାନେ। ସାଧୁମାନଙ୍କର ଅବସ୍ଥା କ'ଣ ହେଲା? ଚାଣ୍ଟ ହରେ କୃଷ୍ଣ ଆଉ କହିପାରିଲେନି, ବି ହାପି କଥା କ'ଣ ଛାଡ଼ିବେ, ଚାଣ୍ଟ ହରେ କୃଷ୍ଣ ଆଉ ନାହିଁ, ହାତରୁ ମାଳା ଚାଲିଗଲା, ମଥାରେ ତିଳକ ନାହିଁ, କିଏ ଲୁଗା ପିନ୍ଧୁ କହୁପିନ୍ଧୁ ପିନ୍ଧୁ ଧାଇଁଛନ୍ତି, କିଏ ଅଧା ତିଳକ ରହିଛି, ସବୁ ବନ୍ଦ ଧ୍ୟାନରେ ବସିଲେ। ସେ କହୁଛନ୍ତି ନା, ଦେଖିଆ ସ୍ୱରୂପ ମଦନ ମୂରଛେ କୁଳେର କାମିନୀ ହତ, ମୁନିର ମାନସ ଜପ ତପ ଛାଡ଼େ। ମୁନିର ଆମେ ତ ମାନସରେ କରୁନି ନା ସବୁ ଜିନିଷ, ଷୋଳମାଳ ଜପ କରିବାକୁ ପଡ଼ିବ, ଆଗେ ମନ ଦେଲା, ଶାରୀରିକ ଧର୍ମ ତ ଇଚ୍ଛା ନଥିଲେ ବି କେମିତି ଟାଣିକି ଘୋଷାରିକି ନେଇକି, ଇଏ ଭଗବାନ କେତେ ଗୋଟେ ବୋଝ ଦେଲ, ଷୋଳମାଳଟାକୁ ଦୁଇମାଳା କେମିତି ହଉ, ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଟିକେ ନିୟମ କରୁ, ଏଇ ପ୍ରଭୁ ଡାକୁଛେ ନା, ମନ ରତି ନାହିଁ, ଜବରଦସ୍ତି ଘୋଷାରି ଘୋଷାରି ଶାରୀରିକ ଧର୍ମ ବର୍ଷ ତ ଦୀକ୍ଷା ନେଇଛି କରିବାକୁ ପଡ଼ିବ, ଏସବୁ ଜବରଦସ୍ତି କରୁଛେ, କିନ୍ତୁ ଆମ ଭଳିଆ ମୁନି କଥା ଏଠି କହୁନାହାନ୍ତି। ମଙ୍ଗଳାରତୀ ହେଇଗଲାଣି, କ'ଣ କରିବା, ଜବରଦସ୍ତି ଯିବାକୁ ପଡ଼ିବ, ଏସବୁ ଶାରୀରିକ ଧର୍ମ ଆମକୁ ଗୋଟାଡ଼ୁ ଟାଣୁଛି, ଆଉ ବିବେକ ଧର୍ମ ଆତ୍ମଧର୍ମ ଗୋଟାଡ଼ୁ ଟାଣୁଛି ନା, ସେମାନଙ୍କ ଲିଷ୍ଟ ଏଠି ଦେଉନାହାନ୍ତି ଚଣ୍ଡିଦାସ। ମୁନିର ମାନସ, ଯେଉଁ ମୁନିମାନଙ୍କ ମାନସିକ ସ୍ଥିତିରେ ସବୁ ସମୟରେ ରହି ପ୍ରୀତିପୂର୍ଣ୍ଣ ସେବା କରନ୍ତି, ଜପ ତପ ସବୁ, ସେମାନଙ୍କର ସବୁ ବନ୍ଦ ହେଇଗଲା କୃଷ୍ଣଙ୍କ ରୂପ ଦେଖିକି। ମୁନିର ମାନସ ଜପ ତପ ଛାଡ଼େ, ତପ ଅର୍ଥ ଏସବୁ ଶାରୀରିକ ଧର୍ମ, ମୁଁ ଯାହା କହିଲି ଜପ ମାନେ ଧ୍ୟାନ କରିବା, ଅର୍ଚ୍ଚନ କରିବା, ଯାହା ସବୁ ରହିଲା ଆପଣ ବୁଝି ନିଅନ୍ତୁ, ସମୟ ହେଇଗଲା। ମୁନିର ମାନସ ଜପ ତପ ଛାଡ଼େ, ଓ ରୂପେ ଦେଖିଆ କତ, ଏ ରୂପକୁ ଦେଖି। ଆଉ ଲାଷ୍ଟ କଥା କହୁଛନ୍ତି, ବ୍ରଜର ଦୃଶ୍ୟକୁ କହୁଛନ୍ତି,
ବୃଷଭାନୁପୁର ନଗର ନାଗରୀ, ବୃଷଭାନୁପୁର पड़ीछे मुरुछा खाई पड़ीछे मुरुछा झुलिया पड़िला मृषभानु राजा झुलिया पड़िला आहा झुलिया पड़िला मृषभानु राजा झुलिया पड़िला बीज चंडी दास
ସବୁବେଳେ ଦିଜ ବୋଲି ନିଜକୁ ଲେଖିଛନ୍ତି ମୁଁ ଦିଜ ବ୍ରାହ୍ମଣ ବୋଲି ପରିଚୟ ଦିଏ ଏତେ ରସିକ ଜିନିଷ ଲେଖିଛନ୍ତି ଏ ରୂପ ପ୍ରତି ବର୍ଣ୍ଣନା କରାଯାଏ ଗୋଟେ ମାସ ଲାଗିବ ଚଣ୍ଡିଦାସଙ୍କର ବିଦ୍ୟାପତି ଛାଡ଼ନ୍ତୁ ଜୟଦେବ ଛାଡ଼ନ୍ତୁ ଗୋଟେ ମାସ ଏଇଭଳି ଭଜନ ଏତେ ପ୍ରଚୁର ଲେଖିଛନ୍ତି ମହାପ୍ରଭୁ ଗମ୍ଭୀରାରେ ଦୀର୍ଘ ବାର ବର୍ଷ କାଳ ଏକାଧିକ୍ରମେ ଗମ୍ଭୀରାରେ ରହି ବିଦ୍ୟାପତି ଚଣ୍ଡିଦାସ ଶ୍ରୀଗୀତ ଗୋବିନ୍ଦ ରାୟ ରାମାନନ୍ଦ ଶ୍ରୀ ଦାମୋଦରଙ୍କ ନିକଟରୁ ଶୁଣୁଥିଲେ ଭୀଷ୍ମଦେବ ଆଜି ପ୍ରଭୁଙ୍କର ସେହି ରୂପକୁ ପ୍ରାର୍ଥନା କରୁଛନ୍ତି ତ୍ରିଭୁବନ କମନ ତମାଳ ବର୍ଣ୍ଣ କାଲି ତମାଳ ବର୍ଣ୍ଣ ପ୍ରଭୁଙ୍କର ବର୍ଣ୍ଣଟା ଯଦି ତମାଳ ବର୍ଣ୍ଣ ପ୍ରମାଣ କ'ଣ ଅଛି ଆଉ ଏ ରୂପ ଆଉ ବର୍ଣ୍ଣନା କରିବେନି କାରଣ ଆମେ ସେଭଳିଆ ମୁନି ନୁହେଁ କି ମାନସ ଧର୍ମ ଛାଡ଼ିପାରୁନୁ ମୋର କଥା ମୁଁ କହୁଛି ଆପଣମାନେ ହେଇଥିବେ ଯାହା ବର୍ଣ୍ଣନା କଲେ ହୁଏତ କେଉଁ ଜନ୍ମରେ ଯଦି ସାଧୁଗୁରୁ କୃପା କରିବେ ହୁଏତ ସେ ରୂପଟା ଯଦି ଟିକି ବି ଦେଖାଯାଏ ବି ଧନ୍ୟ ହେଇଯିବା କିନ୍ତୁ ସେ ଆଉ ରସିକ ଜିନିଷ ଆମେ କହିବା ନାହିଁ କାରଣ ଆମେ ସେ ସ୍ଥିତିରେ ନାହିଁ କେବଳ ଗୋଟେ ଆଲୋଚନା ଆସିଛି ବୋଲି ଆମେ କହୁଛେ ଏସବୁ ଶୁଖିଲା ଜିନିଷ ଆମ ପାଇଁ କହୁଛେ ତ ଭଲ ଲାଗୁଛେ ଆପଣମାନଙ୍କୁ ଭଲ ଲାଗୁଛି କିନ୍ତୁ କେତେ ଦୂର ଆମ ହୃଦୟରେ ପ୍ରଭୁ ସେ ଭାବଟା ଦେଲେ ଆସ୍ୱାଦ କରିବା ଆସ୍ୱାଦ ସେଟା ସମ୍ପୂର୍ଣ୍ଣ ମହତର କୃପା ମହତର କୃପାଟା ଆମର ହୃଦୟଟା ଗୋଟେ ଶୁଷ୍କ ଭୂମି ଆଉ ମହତଙ୍କର କୃପାଟା ହେଉଛି ଜଳ ମରୁଭୂମିରେ ଯଦି ଜଳ ଆସିକି ପହଞ୍ଚିଲା ତୃଣ କାହିଁକି ନ ଉଠିବ ଆଜ୍ଞା ତୃଣ ନିଶ୍ଚିତ ଉଠିବ ଏ ଆଶାଟା ଆମର ରହିଛି ଏ ଶୁଷ୍କ ମରୁଭୂମିରେ ପ୍ରଭୁପାଦ ଜୀ ମହାରାଜ ସାଧୁଗୁରୁ ଆଜି ଜଳ ବର୍ଷଣ କରିଛନ୍ତି ଆଉ ବୀଜ ରୋପଣ କରିବା ପାଇଁ ବୀଜକୁ ଦେଲେ ହରେ କୃଷ୍ଣ ମନ୍ତ୍ର ମାଳା ଦେଲେ ଆଉ ବର୍ତ୍ତମାନ ଆମେ ହେଲେ ମାଳି ତେଣୁ ସାବଧାନ ହେଇ ବର୍ତ୍ତମାନ ଜଳସେଚନ କରି ଚାଲିବାକୁ ପଡ଼ିବ ତେବେ ଏ ରସ ଆସ୍ୱାଦନ ଆସିବା ପ୍ରସଙ୍ଗ ଆସିଲା ବୋଲି ମୁଁ କହିଲି ଆଉ ଚଣ୍ଡିଦାସ କହୁଛନ୍ତି ବୃଷ ଭାନୁପୁରେ ନଗର ନାଗରୀ ପଡ଼ିଆ ସମସ୍ତେ ମୂର୍ଚ୍ଛାରେ ପଡ଼ିଛନ୍ତି ବୃଷଭାନୁ ରାଜା ହିଁ ପଡ଼ିଲେ ଝୁଲିଆ ପଡ଼ିଲ ବୃଷଭାନୁ ରାଜା ବୃଷଭାନୁ ରାଜା ଭଳି ମର୍ଯ୍ୟାଦା ପୁରୁଷ ସେ ରୂପ କୃଷ୍ଣଙ୍କ ରୂପ ଶୁଣି ଶୁଣି ସିଂହାସନରୁ ଟଳିପାରିବେ ଆଉ କାହା କଥା କହିବା ଦିଜ ଚଣ୍ଡିଦାସ ଗାଏ ଚଣ୍ଡିଦାସ ଏ ଭଜନ ଗାଇଲେ ତେଣୁ ତ୍ରିଭୁବନ କମନ ପ୍ରଭୁଙ୍କର ମୁନିଜନ ମାନସ ହଂସ ଜୟ ଜଗଦୀଶ ମୁନିମାନେ ଯାହାଙ୍କୁ ମନରେ ବସେଇଥାନ୍ତି ମୁନି ମନୋହରଣକାରୀ ବେଶ ସେଇ ବେଶକୁ କେଡ଼େ ବଡ଼ ସୌଭାଗ୍ୟ କେତେ ବାହ୍ୟତ କଠୋର ସେଇ ଭୀଷ୍ମଦେବ କାଲିକି ଶୁଣିବେ ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଖି ଲୋତକ ବର୍ଣ୍ଣ ହେଉଛି ଭୀଷ୍ମଙ୍କର ଯେ ରୂପକୁ ଦେଖି ଏତେ ଭୟଙ୍କର ଝୁଲି ପଡ଼ିଲେ ଭୀଷ୍ମଦେବ ଝୁଲି ପଡ଼ିଲେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ସୈନ୍ୟମାନେ କମ୍ପିତ ହୁଅନ୍ତି ଗୋଟିଏ ପାଦରେ ରଥ ସହ ସମସ୍ତେ କମ୍ପମାନ ସେଇ ଭୀଷ୍ମଦେବଙ୍କର ହୃଦୟ ଦେଖନ୍ତୁ କିଭଳି ତ୍ରିଭୁବନ କମନ ତମାଲ ବର୍ଣ୍ଣ ପୁରା କୃଷ୍ଣଙ୍କ ରୂପକୁ ପୁରା ନିଛା ପୁରା ପିକ୍ଚର ଯାହା କୁହନ୍ତି ସମ୍ପୂର୍ଣ୍ଣ ବର୍ଣ୍ଣନା କରୁଛନ୍ତି ଏତେ ନିରଖି ଦେଖିଛନ୍ତି ପ୍ରଭୁପାଦ ଗୋଟେ ସୁନ୍ଦର କଥା କହିଛନ୍ତି ଏତେ ପ୍ରେମୀ ଯୁଦ୍ଧ କରୁଛନ୍ତି କ୍ଷତ ବିକ୍ଷତ କରିସାରିଲେଣି କିଭଳି କ୍ଷତ ବିକ୍ଷତ କରୁଛନ୍ତି ତାକୁ ଦେଖୁନାହାନ୍ତି କିଭଳି ସରମାର୍ଜନ ତାକୁ ଦେଖୁନାହାନ୍ତି ପ୍ରଭୁଙ୍କର କେଉଁ ଅଙ୍ଗ କ୍ଷତ ବିକ୍ଷତ ହେଲା ସେ ଦୃଶ୍ୟଟା କିଭଳି ଭୀଷ୍ମଦେବ ସବୁ ରେକର୍ଡିଂ କରି ରଖିଛନ୍ତି ଆଉ ଆଜି ସରସଜ୍ୟାରେ ଶୋଇଛନ୍ତି ପ୍ରଭୁ ଠିଆ ହେଇଛନ୍ତି ସ୍ତୁତି ଗୁଡ଼ାକ ଦେଖନ୍ତୁ ପ୍ରଭୁଙ୍କୁ ଚାହିଁକି ସେଇ ଯେଉଁ ରେକର୍ଡିଂ କରିଥିଲେ ଯୁଦ୍ଧକ୍ଷେତ୍ରରେ ସେଇ ଅନ୍ତର ଭାବନାକୁ ଆଜି କହୁଛନ୍ତି ଏଇ ଭୀଷ୍ମଦେବ ତେଣୁ କାଲି ଆମେ ଶ୍ରବଣ କରିବା ଖୁବ ତମାଳ ବର୍ଣ୍ଣ ଆଜି ପ୍ରଭୁଙ୍କର କଥା କହିଲେ ବିଶ୍ରାମ ଦେବା ମୋର ଏ ଦୋଷ ତ୍ରୁଟି ଥାଏ ଆପଣମାନେ କ୍ଷମା କରିବେ ଜୟ ଗ୍ରନ୍ଥରା ଶ୍ରୀମଦ୍ ଭାଗବତମ୍ କି